वासुदेवाय ॐ भगवते वासुदेवाय श्रीमद्भगवद्गीता द्वितीयाध्याय श्लोकं चालीस एषा देविता संख्ये एषा देविता संख्ये
संख्या कहने बुझे एक दुई तीन चार केवल भाव रे ए भौतिक जगत को यदि हम विश्लेषण करिबा अदरे 24 टी तत्व आसो एटा संख्या संख्या जे बोली कहलो एवं संख्या रो आउ जे अंतर अर्थ होची आत्मा एवं अनात्मा भीतर तफा आत्मा संबंध ज्ञान भगवान प्रथमे अर्जुन को प्रदान करे ये तुम्हें सर्वज्ञ तुम हो आत्मा न जायते मृति व कदाचित न अनन जो पहले देही नस्मिन तथा देहे कुमार योगन जरा तथा ज्ञान पर प्राप्ति धीरस तत्र न मृति ये आत्मा संबंध प्राथमिक ज्ञान भगवान अर्जुन को प्रदान कर तेणु ये आत्मा संबंध ज्ञान प्रदान करी अनात्मा बा सर्व संबंध ज्ञान जो भगवान प्रदान कर से कहते जे जो आम कल आलोचना करते जे जो स्वधर्म हो चारक्ष महाकंपित महर्षि धर्मा विद्या श्रेय अन्य क्षेत्र से न विद्यते ए क्षेत्र क्षेत्र कहे रजगुण ए हाँ रजगुण प्राधान्य रही शारीरिक चेतन जो मैंने अच्छा शारीरिक शरीर विषय आलोचना अनात्मा विषय आलोचना कर तेनाली आत्मा और अनात्मा विषय जो भगवान विस्तार भाव वर्णना कले बर्तमान कहते ऐसा ते अभिता सांख्य ये हूँ सांख्य सांख्य योग भगवान कपिल देव भागवत में माता देवती को तृतीय स्तंभ में 25 रु 33 ये 9 अध्याय सांख्य योग विषय वर्णना कर कपिल देव तेणु भगवान भगवत गीता समस्त वैदिक शास्त्र ज्ञान आम पाइबा भगवत गीतार तेणु सांख्य योग विषय एवं द्वितीय अध्याय प्रभुपाद महाराज कहते ये अध्याय समस्त भगवत गीतार ज्ञान को संक्षेप सारांश वर्णना कर द्वितीय अध्याय तेणु भगवान कहते ये साथ अभिता सांख्य मुझको सांख्य योग विषय कहली बुद्धि योग प्रमा शुभ वर्तमान मुझे बुद्धि योग भक्ति योग बुद्धि योग कह भक्ति योग बुझाऊ भक्ति माध्यम भक्ति योग तुम्हें शुणु भक्ति जो आरंभ हो भक्ति जो 9 अंग रही से 9 अंग हूँ श्रवण जो आरंभ हो श्रवण कीर्तन विष्णु स्मरण पाद सवनम अर्चन वंदन दास सख्य आत्म निवेदन सप्तम स्कंद पंचम अध्याय प्रहलाद महाराज एक पिता हिरण्यकशिपु कौशु ये हूँ भक्ति जो हिरण्यकशिपु पचारे तुम्हें श्रेष्ठ कौन पाठ पढ़ी किसी दिन प्रहलाद महाराज पांच वर्ष बालक गुरु षंड महक पाक पठाई हिरण्यकशिपु तेणु हिरण्यकशिपु षंड महक किसी दिन पढ़े आते हिरण्यकशिपु पचार प्रहलाद को तुम्हें कौन श्रेष्ठ पाठ पढ़ी तेणु प्रथम प्रहलाद कहे जे जो रही श्रेष्ठ जो रही गृहमंदकूतम वनम गतिनाशय तत्साधमी असुरवर्ज देना सदा संतविघ्न दिया असद्रहा हित्वात्मपातम गृहमंदकूतम वनम गतिनाशय ଏଇଟା କହୁଛନ୍ତି ଇଏ କହୁଛନ୍ତି ପ୍ରହଲାଦ ମହାରାଜ କହୁଛନ୍ତି ଇଏ ହେଉଛି ଶ୍ରେଷ୍ଠ ବିଦ୍ୟା ସେମାନେ ହେଉଛନ୍ତି ସାଧୁ ବା ଇଏ ହେଉଛି ପ୍ରକୃତ ଜ୍ଞାନ ଯେ ଅସୁରବର୍ଜ୍ୟ ହେ ଅସୁର ଶ୍ରେଷ୍ଠ ତତ୍ ସାଧୁ ମାନେ ଅସୁରବର୍ଜ୍ୟ ଦେହିନା ସଦା ସମୁଦ୍ର କାହିଁକି ମନୁଷ୍ୟମାନେ ବା ଦେହି ପଶୁପକ୍ଷୀ କୀଟପତଙ୍ଗ ଯେଉଁମାନେ ଦେହ ଧାରଣ କରିଛନ୍ତି ସେମାନେ ଦେହି ସେମାନେ କାହିଁକି ସବୁବେଳେ ଉଦ୍ବିଗ୍ନ ରହିଛନ୍ତି ଯେହେତୁ ଅସତ୍ ପ୍ରଭା ଏ ଶରୀର ଯେଉଁଟା ଅସତ୍ ଶରୀର ସେମାନେ ଧାରଣ କରିଛନ୍ତି ସେଇଥିପାଇଁ ସେମାନେ ସବୁବେଳେ ଉଦ୍ବିଗ୍ନ ହୋଇ ରହିଛନ୍ତି ତେଣୁ ବିଶେଷ ଭାବରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ହିତ୍ୱାତ୍ମପାତମ ଗୃହମନ୍ଦପୂର୍ବମ ଗୃହସ୍ଥ ଆଶ୍ରମ ଯେଉଁ ରହିଛି ଯେଉଁ ଗୃହସ୍ଥ ଆଶ୍ରମରେ ଭଗବାନଙ୍କର ଭଜନ କରାଯାଉ ନାହିଁ ସେ ଗୃହସ୍ଥ ଆଶ୍ରମକୁ ଗୃହସ୍ଥ ଆଶ୍ରମ ସେଠାରେ ଗୃହ ଅନ୍ଧପୂର୍ବ ବୋଲି କୁହାଯାଉଛି ତେଣୁ ଏଇ ଗୃହାଙ୍ଗକୁ ତ୍ୟାଗ କରି ଜାଣି ବଣକୁ ଯାଇ ଭଗବାନ ହରିଙ୍କର ଆଶ୍ରୟ ନେବା କଥା। ତେଣୁ ହିରଣ୍ୟକଶିପୁ ତ ପ୍ରଥମେ ଗୁରୁ ପାଇଛି ହରିଙ୍କର, ହରି ହେଉଛନ୍ତି ମୋର ଶତ୍ରୁ, କାରଣ ସିଏ ତାଙ୍କର ଭାଇଙ୍କୁ ହତ୍ୟା କରିଛନ୍ତି। ଭଗବାନ ବରାହ ରୂପରେ ଆସିଲେ ଆସନ୍ତାକାଲି, ବରାହ ପରଦିନ ବରାହଦେବଙ୍କର ଆବିର୍ଭାବ ତିଥି, ବରାହଦେବ ପ୍ରସଙ୍ଗ ଆସିଗଲେ ବରାହଦେବ ରୂପରେ ଭଗବାନ ଆସି ହିରଣ୍ୟକଶିପୁ ହତ୍ୟା କରିଛନ୍ତି। ସରି, ହିରଣ୍ୟକଶିପୁ ଭଗବାନ ଆସିଲେ, ହଁ ହିରଣ୍ୟକଶିପୁ ଭଗବାନ ବରାହଦେବ ରୂପରେ ହତ୍ୟା କରିଛନ୍ତି। ତେଣୁ ହିରଣ୍ୟକଶିପୁ ଭାବୁଛି ଭଗବାନ ହରି ହେଉଛନ୍ତି ମୋର ଶତ୍ରୁ, ତେଣୁ ପ୍ରହ୍ଲାଦ ଯେତେବେଳେ କହିଲେ ହରି ଆଶ୍ରୟ, ସେତେବେଳେ ବହୁତ ସେ କ୍ରୋଧ ପ୍ରକାଶ କରିଛନ୍ତି। ତାପରେ ପୁଣି ଯେତେବେଳେ କିଛି ଦିନ ପୁଣି ତାଙ୍କର ଗୁରୁଙ୍କ ପାଖରେ ଯାଇ ପ୍ରହ୍ଲାଦ ପାଠ ପଢ଼ିକିରି ଆସିଛନ୍ତି, ସେତେବେଳେ ପଚାରୁଛନ୍ତି କ'ଣ ଏଥିରେ ପଢ଼ିଲ ନା ଏଇଠି, ସେଇଠି ସେ କହିଛନ୍ତି ଏଇ ଭକ୍ତିର ନୂଆଟି ଅଙ୍ଗ ବିଷୟରେ କହିଛନ୍ତି, ଶ୍ରବଣମ କୀର୍ତ୍ତନମ ବିଷ୍ଣୁ ସ୍ମରଣମ ପାଦ ସେବନମ ଅର୍ଚ୍ଚନମ ବନ୍ଧନ ଦାସ୍ୟ ସଖ୍ୟ ଆତ୍ମନିବେଦନ ଇତିପୁଂସା ପିତା ବିଷ୍ଣୁ ଭକ୍ତି ସେ ନବଲକ୍ଷଣା କ୍ରିୟତେ ଭଗବତୀ ଅଧା ତନ୍ମନି ଅଧିତମ ଉତ୍ତମ। ଏଇଟା ହେଉଛି ଅଧିତମ ବା ଶ୍ରେଷ୍ଠ ଉତ୍ତମ ଉତ୍ତମ ବିଦ୍ୟା ଅଧିତମ ବା ମୁଁ ଏଇଟା ଶିକ୍ଷା କରିଛି, ସବୁଠୁ ଶ୍ରେଷ୍ଠ ଶିକ୍ଷା ହେଉଛି ଏଇଟା। ତେଣୁ ଏଇ ଯେଉଁ ଭକ୍ତି ଏ ଆରମ୍ଭ ହେଉଛି ଶ୍ରବଣରୁ, ଶ୍ରବଣ କୀର୍ତ୍ତନମ। ପରୀକ୍ଷିତ ମହାରାଜ ଯେତେବେଳେ ସାତ ଦିନ ତାଙ୍କର ଆୟୁଷ ଅଛି, ସେତେବେଳେ ସେ ପଚାରୁଛନ୍ତି ମୋର କ'ଣ କର୍ତ୍ତବ୍ୟ, ଅତ ପୁଚ୍ଛାମ ସଂସିଧିମ ଯୋଗିନାମ ପରମ ଗୁରୁ ପୁରୁଷ କାର୍ଯ୍ୟ ମୂଳ ମାନସ ସର୍ବଥା, କ'ଣ ଯୌନ ଜନ୍ମଙ୍କର ଆସନ ମୃତ୍ୟୁ ମୁଖରେ ଯେଉଁମାନେ ଅଛନ୍ତି ସେମାନଙ୍କର କ'ଣ କର୍ତ୍ତବ୍ୟ, କିଂ ଶ୍ରୋତବ୍ୟମ ଅତ ଜାପ୍ୟମ କିଂ କର୍ତ୍ତବ୍ୟମ ଦୁର୍ବି ପ୍ରଭୁ ଶ୍ରୋତବ୍ୟମ ଭଜନୀୟମ ବା ଯଦ୍ବା ଭୁଲି ବିପର୍ଯ୍ୟମ, କ'ଣ ତାଙ୍କର ଜପ କରିବା କଥା, କ'ଣ ଶ୍ରବଣ କରିବା କଥା, କେଉଁଟା କୀର୍ତ୍ତନ କରିବା କଥା, କେଉଁଟା କରିବା କଥା ନୁହଁ, ଏସବୁ କଥା ପରୀକ୍ଷିତ ମହାରାଜ ପଚାରିଲେ। ଭାଗବତ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏ କଥା ଆସିଥିଲେ ଏ ପ୍ରସଙ୍ଗ। ତେଣୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତରରେ କହିଲେ ସେଟା ଭଗବାନଙ୍କର ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୃତିତ ଦେଶ ସ୍ମାର୍ତ୍ୟଦେଶ୍ୟମ ଶ୍ରୋତବ୍ୟରୁ ଆରମ୍ଭ କରିଛନ୍ତି, ତେଣୁ ଶୁଣ। ତେଣୁ ଏଇ ଶୁଣ, ଏଠି ଭଗବାନ ମଧ୍ୟ କହୁଛନ୍ତି ଅର୍ଜୁନଙ୍କୁ, ତମେ ଏଇଟା ଶୁଣ, ବୁଦ୍ଧିଯୋଗରେ ତୁମାନେ ଶୁଣ, ଏଇ ବୁଦ୍ଧିଯୋଗ ବା ଭକ୍ତି ଯୋଗ ମାଧ୍ୟମରେ ବୁଦ୍ଧିଯୋଗ ତୁମାନେ ଶୁଣ, ବୁଦ୍ଧିଆଭକ୍ତ ଦେହପାଠ କର୍ମ ବନ୍ଧନ ପ୍ରାଶେଷ, ଯେଉଁ କର୍ମ ବନ୍ଧନ ରହିଛି ସମସ୍ତେ ଭଗବାନ ଉଦ୍ଦେଶ୍ୟରେ ଯଦି କର୍ମ କରାଯାଉ ନାହିଁ ତାହେଲେ ସେ କର୍ମ ବନ୍ଧନ ହେବ। ଯେଉଁମାନେ କେତେ ଜଣ କହନ୍ତି ଆମେ ଭଗବାନ କାହିଁକି ଆରାଧନା କରିବା, ଆମେ କାହିଁକି ମନ୍ଦିର ଯିବା, ଏସବୁ କାମ କାହିଁକି କରିବା, ଆମେ ଭଲ କାର୍ଯ୍ୟ କରିବା। ଭଲ କାର୍ଯ୍ୟ କ'ଣ ସେ ସେମାନେ ତାଙ୍କର ଜାଣିଥିବେ, ସେ ଯେଉଁ ତଥାପି ଯେଉଁ ଭଲ କାମ ରହିଛି ଶୁଭ କାର୍ଯ୍ୟ ଏବଂ ଅଶୁଭ କାର୍ଯ୍ୟ, ଭଲ କାର୍ଯ୍ୟ ଯେଉଁ ରହିଛି ଯାହାକି ପୁଣ୍ୟ କାର୍ଯ୍ୟ ବୋଲି କୁହାଯାଉଛି, ପୁଣ୍ୟ କାର୍ଯ୍ୟ ବେଦରେ ଯେଉଁ ସବୁ କାର୍ଯ୍ୟ ରହିଛି ବେଦ ସବୁ ବର୍ଣ୍ଣନା କରାଯାଇଛି, ବେଦ ପ୍ରଣୀତ ଧର୍ମ। ଯେତେବେଳେ ଅଜାମିଳ ପ୍ରସଙ୍ଗରେ ବିଷ୍ଣୁଦୂତମାନେ ଯମଦୂତଙ୍କୁ ପଚାରିଛନ୍ତି, ଯୁଏମ୍ ବୋଲି ଧର୍ମ ଆଦର୍ଶ ଯଦି ନିର୍ଦ୍ଦେଶ କାରଣ ଭୂତମ ଧର୍ମ ସେନସ୍ତତ୍ୱ ଅଧର୍ମଶ୍ଚ ଲକ୍ଷଣ, ପଚାରିଛନ୍ତି ଧର୍ମ ଲକ୍ଷଣ କ'ଣ, ଧର୍ମରାଜଙ୍କର ଦୂତଙ୍କୁ ବିଷ୍ଣୁଦୂତମାନେ ଯେତେବେଳେ ପଚାରୁଛନ୍ତି ସେତେବେଳେ ସେ କହୁଛନ୍ତି ଯେ ବେଦ ପ୍ରଣୀତ ଧର୍ମ, ଧର୍ମରେ ଯେଉଁ ପୁଣ୍ୟ କାର୍ଯ୍ୟ ସବୁ ବର୍ଣ୍ଣନା କରାଯାଏ, ବେଦରେ ଯେଉଁ ସବୁ ପୁଣ୍ୟ କାର୍ଯ୍ୟ କଥା ରଖାହେଇଛି ଏସବୁ କାର୍ଯ୍ୟ କରିବେ, ଏଗୁଡ଼ା ସବୁ ପୁଣ୍ୟ କାର୍ଯ୍ୟ, ହି ଅଧର୍ମସ୍ଥ ବିପର୍ଯ୍ୟ ଯେଉଁଟା ନିଷିଦ୍ଧ କରାଯାଇଛି, ବେଦ ନିଷିଦ୍ଧ କାର୍ଯ୍ୟ କରାଯାଇଛି, ବେଦ ନିଷିଦ୍ଧ କରାଯାଇଛି ସେ ହେଉଛି ପାପ କାର୍ଯ୍ୟ, ପାପ ପୁଣ୍ୟର ବେଦରେ ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ପୁଣ୍ୟ କାର୍ଯ୍ୟ ସାଧାରଣତଃ ଲୋକମାନେ କହୁଛନ୍ତି ହେଉଛି ଭଲ କାର୍ଯ୍ୟ, କିନ୍ତୁ ଏ ଭଲ କାର୍ଯ୍ୟ କଲେ ମଧ୍ୟ ତାର ଫଳ କ'ଣ ନା ସେମାନେ ଉର୍ଦ୍ଧ୍ୱ ଗଛନ୍ତି ସତ୍ୟସ୍ଥା, ପୁଣ୍ୟ କାର୍ଯ୍ୟର ଫଳ ସ୍ୱରୂପ ସେମାନେ ଉର୍ଦ୍ଧ୍ୱ ଲୋକକୁ ଯିବେ, କିନ୍ତୁ ଉର୍ଦ୍ଧ୍ୱ ଲୋକକୁ ଗଲେ ମଧ୍ୟ ପାପ କାର୍ଯ୍ୟର ଫଳ ସ୍ୱରୂପ ସେମାନେ ନର୍କ ଭୋଗ କରିବ। ପୁଣ୍ୟ କାର୍ଯ୍ୟର ଫଳରେ ଉନ୍ନତ ଲୋକକୁ ସ୍ୱର୍ଗ ଲୋକ ଇତ୍ୟାଦି ଉପଭୋଗ କରିବେ, ପାପ କାର୍ଯ୍ୟର ଫଳରେ ସେମାନେ ନର୍କରେ ଦଣ୍ଡ ଯନ୍ତ୍ରଣା ଭୋଗ କରିବେ। କିନ୍ତୁ ସ୍ୱର୍ଗ ଲୋକ ହଉ ବା ନର୍କ ଲୋକ ହଉ, ଭଗବାନ କହିଛନ୍ତି ଭଗବଦ୍ଗୀତାର ଅଷ୍ଟମ ଅଧ୍ୟାୟରେ ଆ ବ୍ରହ୍ମ ଭୁବନ ଲୋକା ପୁନରାବର୍ତ୍ତିନ ଅର୍ଜୁନ। ବ୍ରହ୍ମଠୁ ଆରମ୍ଭ କରି ସମସ୍ତ ଲୋକରେ ଏଇ ଜନ୍ମ ମୃତ୍ୟୁ ଲାଗି ରହିଛି। ତେଣୁ ଭଗବାନ ଉଦ୍ଦେଶ୍ୟରେ ଯଦି କର୍ମ କରାଯାଉ ନାହିଁ, ଭଗବଦ୍ଗୀତାର ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯଜ୍ଞାର୍ଥାତ୍ ଚତୁର୍ଥ ଅଧ୍ୟାୟରେ ଯଜ୍ଞାର୍ଥାତ୍ କର୍ମ ଅନ୍ୟତ୍ର ଲୋକ ଏମ୍ କର୍ମ ନୁହଁ। ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ କରାଯାଉ ନାହିଁ ତାହେଲେ ସେ ଆମକୁ ବନ୍ଧନରେ ପକେଇବ। ଯଦି ଭଲ କାର୍ଯ୍ୟ କଲେ ମଧ୍ୟ ପୁଣି ସ୍ୱର୍ଗ ଲୋକକୁ ଯିବାକୁ ପଡ଼ିବ, ସ୍ୱର୍ଗ ଲୋକରେ ପୁଣି ସେଠି ମଧ୍ୟ ଜନ୍ମମୃତ ରହିଛି, ସେଠି ମଧ୍ୟ ଦୁଃଖ କଷ୍ଟ ରହିଛି, ସେଠି ଯେ ଖାଲି ଭୋଗ ଐଶ୍ୱର୍ଯ୍ୟ ଅଛି ତା ନୁହଁ, ସେଠି ମଧ୍ୟ ଦୁଃଖ ରହିଛି, ନକରେ ମଧ୍ୟ ସୁଖ ରହିଛି। ଏବଂ ସେ ଯେଉଁ ପୁଣ୍ୟ କାର୍ଯ୍ୟର ଫଳ ସରିଗଲା ପରେ ପୁଣି ତାକୁ ଆସିବାକୁ ପଡ଼ିବ, କ୍ଷିଣେ ପୁଣିଏ ମର୍ତ୍ତ ଲୋକ ମିଶାନ୍ତି। ତେଣୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ କରାଯାଉ ନାହିଁ ତାହେଲେ ଆମକୁ କର୍ମ ବନ୍ଧନରେ ପଡ଼ିବ, ଆମକୁ ପଡ଼ିବାକୁ ପଡ଼ିବ। କିନ୍ତୁ ଯଦି ଆମେ ଭଗବାନଙ୍କ ଭକ୍ତି କରିବା ତାହେଲେ ସେଇ କର୍ମ ଫଳରୁ ଆମେ ମୁକ୍ତି ପାଇବା। ଭଗବଦ୍ଗୀତାର ଅଧ୍ୟାୟରେ ଭଗବାନ କଥା କହୁଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଅହଂ ତ୍ୱାଂ ସର୍ବ ପାପେଭ୍ୟ ମୁକ୍ତୈ ସାଏମ ଆଶୁଚ। ସବୁକିଛି ତ୍ୟାଗ କରି ଯେଉଁ ତା ପୂର୍ବରୁ ଭଗବାନ ବିଭିନ୍ନ ପ୍ରକାର ଧର୍ମ ବିଷୟରେ ବର୍ଣ୍ଣନା କରିଛନ୍ତି, ଅଷ୍ଟାଦଶ ଅଧ୍ୟାୟରେ ଅନ୍ତିମରେ ଭଗବାନ କହିଲେ ଯେ ସେ ସବୁକିଛି ତ୍ୟାଗ କରି ଯଦି ମୋର ଶରଣରେ ଆସିବ ତାହେଲେ ମୁଁ ତୁମକୁ ସମସ୍ତ ଫଳରୁ ମୁକ୍ତି କରିବି, ଏଥିରେ କୌଣସି ସନ୍ଦେହ ନାହିଁ। ଅର୍ଜୁନ କାଳେ ଚିନ୍ତା କରୁଥିଲେ ସବୁ ପୂର୍ଣ୍ଣ ଭାବରେ ଶରଣରେ ଯିବା ନା ନାହିଁ, ତେଣୁ ଭଗବାନଙ୍କୁ ନା ସୂଚ ତୁମ ସୂଚନା କରିବା ଦରକାର ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ, ଯଦି ମୋ ଶରଣରେ ଆସିବ ମୁଁ ତୁମକୁ ସମସ୍ତ ପାପ କର୍ମ ଫଳରୁ ମୁକ୍ତ କରିବି। ତେଣୁ ଭଗବାନ ଏଠି ମଧ୍ୟ ସେ କଥା କହୁଛନ୍ତି, ଜୟା ଅଭିଜ୍ଞାନଯୁକ୍ତ ଦୟାପାଠ କର୍ମ ବନ୍ଧନ ହ୍ରାସି, କର୍ମକୁ କର୍ମର ଯେଉଁ ଫଳକୁ ସେଇଟାକୁ ଆମକୁ ନଷ୍ଟ ହେବ, କର୍ମଫଳ ଆମକୁ ଭୋଗ କରିବାକୁ ପଡ଼ିବ ନା। ଭଗବାନ ଉଦ୍ଦେଶ୍ୟରେ ଯେଉଁ କର୍ମ କରାଯାଉଛି ସେଇ ଭକ୍ତି କହିଲେ ଭଗବାନଙ୍କର ପ୍ରୀତ୍ୟର୍ଥ ସୁବିଧା ହୋଇଛି ଭକ୍ତି। ତେଣୁ ଏ ଭକ୍ତି ଯଦି ଆମେ କହିବା ତାହେଲେ ଆମକୁ ଆଉ କର୍ମ ବନ୍ଧନ ଲାଗିବ ନା। ତେଣୁ ଯିଏ ଭଗବାନଙ୍କର ଶରଣରେ ଯାଉନାହାନ୍ତି ସେ ଯେତେ ଭଲ କାମ କଲେ ମଧ୍ୟ ଭଲ କାମର ଫଳ ସବୁ ସେମାନେ ଉନ୍ନତ ଲୋକକୁ ଯିବେ, ପୁଣି ସେଠି ମଧ୍ୟ ଦୁଃଖ ଭୋଗ କରିବେ, ସୁଖର ଯଦି ରହିଛି ସେଠି ମଧ୍ୟ ଦୁଃଖ ରହିଛି, ଏବଂ ଏଇ ଭୌତିକ ଜଗତରେ ହିଁ ଗୁରୁ ବୁଲୁଥିବେ। ଏଇ ରୂପେ ବ୍ରହ୍ମାଣ୍ଡ ଭ୍ରମିତେ କୌଣ ଭାଗ୍ୟବାନ ଜୀବ, ସମସ୍ତେ ଏଇ ବ୍ରହ୍ମାଣ୍ଡରେ ଗୁରୁ ବୁଲୁଛନ୍ତି। ଯଦି ଭଗବାନଙ୍କର ଭକ୍ତି କରୁନାହାନ୍ତି ତାହେଲେ ଏଇଭଳି ଭାବେ ଭୌତିକ ଜଗତରେ ହିଁ ରହିବାକୁ ପଡ଼ିବ। ତେଣୁ ଏଇ ଯେଉଁ ଭକ୍ତି ବିଷୟରେ ଭଗବାନ ଦ୍ୱିତୀୟ ଅଧ୍ୟାୟ 40 ଶ୍ଳୋକରୁ 52 ପର୍ଯ୍ୟନ୍ତ 53 ପର୍ଯ୍ୟନ୍ତ ଏଇ 14 ଶ୍ଳୋକରେ ଭକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏ ଯେଉଁ ଭକ୍ତି ଦ୍ୱିତୀୟ ଅଧ୍ୟାୟରେ ଭକ୍ତି ବିଷୟରେ ମଧ୍ୟ ଭଗବାନ କହୁଛନ୍ତି, ସାଂଖ୍ୟ ଯୋଗ ବର୍ଣ୍ଣନା କଲା ପରେ ଭକ୍ତି ଯୋଗ ବିଷୟରେ ବର୍ଣ୍ଣନା କରିବେ। ସେ ଭକ୍ତି ଯୋଗ ବିଷୟରେ ବର୍ଣ୍ଣନା କରିବା ପୂର୍ବରୁ ଭଗବାନ କହୁଛନ୍ତି ଯେ ଭକ୍ତି ଯୋଗର ଯେଉଁ ଶ୍ରେଷ୍ଠତା କ'ଣ ନା, ନେହାନ୍ତର ନାଶସ୍ତି ପ୍ରତ୍ୟବାୟ ନବିଦ୍ୟତି ସ୍ୱଳ୍ପ ଅଭ୍ୟାସ ଧର୍ମସ ତ୍ରାୟତେ ମହତ ଭୟା। ଏ ଭକ୍ତି ଯୋଗ ଅନ୍ୟ ଯେତେ ସବୁ ମାର୍ଗ ଅଛି, ଯେଉଁ ସକାମ କର୍ମ ହଉ ବା ଜ୍ଞାନ ମାର୍ଗ ହଉ ବା ଅଷ୍ଟାଙ୍ଗ ଯୋଗ ମାର୍ଗ ହଉ ନା ଏଇସବୁ ବା ଧ୍ୟାନ ମାର୍ଗ ହଉ ଏଇସବୁ ଯେଉଁ ମାର୍ଗ ଅଛି ଏ ମାର୍ଗରୁ ଭକ୍ତି ମାର୍ଗ ଶ୍ରେଷ୍ଠ କିଭଳି ଭାବରେ ନା, ଏଥିରେ କୌଣସି ନେହା ଅଭିକ୍ରମ ନାଶକ୍ତି ପ୍ରତ୍ୟବାୟ ନୈବିଦ୍ୟତି। ଆମେ ଏଇ ଭକ୍ତି ମାର୍ଗରେ ଯାହା କିଛି କରିଛେ ସ୍ୱଳ୍ପ ଅଭ୍ୟାସ ଧର୍ମସ୍ୟ, ଆମେ ଏଇ ଭକ୍ତି ମାର୍ଗରେ ଆସିଛେ କିନ୍ତୁ ବିଶେଷ କିଛି କାର୍ଯ୍ୟ କରିପାରିଲେନି, ଭକ୍ତି କରିପାରିଲେ ନାହିଁ, କିଛି ଅଳ୍ପ କିଛି ଭକ୍ତି କରିଛେ ସ୍ୱଳ୍ପ ଅଭ୍ୟାସ ଧର୍ମସ୍ୟ, ତାହେଲେ त्रायते मातु भया ये आमको बहुत बड़ा विपद रू आमको रक्षा कर भक्ति जगत भक्ति जगत हूँ श्रेष्ठता अन्य ध्यान मार्ग अच्छी योग मार्ग अच्छी से पूर्णता लाभ न करेंगे तेल आपंकर विशेष किसी साहय किंतु भक्ति जगत श्रेष्ठता कौन आम भक्ति जगह अति अल्प किसी पारे से आपको बहुत बड़ विपद रू प्राये महत्व भया बहुत बड़ विपद रक्षा करमती अजामिल अजामिल प्रसंग उदाहरण दि जाए अजामिल तार जुवक बयस पिता को साय कर भगवान सेवा जो पिता करते साय कर किंतु तापर विश्वास कर धर्म मार्ग पतन हो गला मृत्यु पर्यंत 88 वर्ष बयस पर्यंत से विभिन्न प्रकार पाप कार्य लिप्त रही किंतु अंतिम जितेबाला मृत्यु समय आसीगला जितेबले तीन जन धर्मराज मृत मैंने आस पहुँचले तीन जन कहीं आसे ना कह जाए कि आम जो पाप कार्य पुण्य कार्य जहाँ सब करुचे तीन प्रकार कार्य करुचे काय मन और वाक्य शरीर द्वारा कार्य करुचे मन चिंता करा गोटे कार्य एवं वाक्य जो कथा कहते हैं सी गोटे प्रकार कार्य जो तीन प्रकार कार्य होनीज जन्मदूत आस्त्र कह कितु अंतिम ब्रियमाण हरनाम गुणन पुत्र प्रचारित अजाम लोके अगाधाम किमत श्रद्धा गुणन मृत्यु मुख्य पड़ी ब्रियमाण कितु जेहेतु से पिलादिने युवक अवस्था पिता को सहाय कर भगवान पूजा तेणु भगवान कृपार सान पुह दशम पुत्र तार बयस 5 वर्ष तार नाम रखते से नारायण तेणु से पुह रक्षा कर नारायण नाम हरिंकर नाम नारायण हूँ भगवान हरिंकर नाम तेणु नियमान हरिनाम गुणन पुत्र प्रचारित जो अजाम नारायण नाम नहीं भगवान लक्ष्य कर पुत्र प्रचारित पुत्र को लक्ष्य कर नहीं तथापि म्रियमाण हरिनाम गुणन पुत्र प्रचार अजाम लोग कह उदेश अजाम अनेक प्रकार पाप कार्य कर चित्रगुप्त आउ जग मे सर जाइए बहुत आडिशनाल सीट सब लगे परीक्षा देने परीक्षा खाता सब दि जाए से समस्त गोटे बांधि रही चित्रगुप्त पाखे रही जी जो पाप कार्य कर सब नोट हो चित्रगुप्त नोट करते पाप रखा बढ़ी जाता चित्रगुप्त कागज कम एत प्रकार अजा मिलती सचिन गोस्वामी कौन अजा मिलती अजामे विराट बड़े पापी अगा धाम भगवान धाम बोले कि श्रद्धा प्रणाम जदि आम श्रद्धार सहित भगवान नाम ना तार कौन फल कहीं तो नारायण कहते विश्वनाथ चक्रवर्ती ठाकुर कौन श्लोक चारोट वैशिष्टता अच्छे कौन कौन चार मृियमाण अजाम मृत्यु मुखे बड़ी भगवान नाम नहीं आम बर्तमान जब हम जीवित अच्छे आम जीवित अवस्था भगवान नाम ना तार कौन फल हम जय श्री राम एवं भगवान जो नाम नहीं गृहण पुत्र प्रचारित पुत्र को लक्ष्य कर नाम नहीं आम जब सीधा साल भगवान नाम ना तार कौन फल ये द्वितीय वैशिष्ट अजाम लोपी अजाम लोक सब प्रकार पाप कार्य लिप्त रही से भगवान नाम होता किंतु यदि आम पाप कार्य लुप्त होती यदि भगवान नाम नवा तार कौन फल ये तृतीय वैशिष्टता श्रद्धा अश्रद्धा सहित अजाम भगवान नाम होता ଏତେ ଶ୍ରଦ୍ଧା ନ ମୃତ୍ୟୁ ମୁଖରେ ପଡ଼ିଥିଲେ ତାର ଏତେ ବିଶ୍ୱାସ ନଥିଲା ଶ୍ରଦ୍ଧା ସହିତ ଭଗବାନଙ୍କ ନାମ ନେଇଥିଲା। କିନ୍ତୁ ଯଦି ଆମେ ଜୀବିତ ଅବସ୍ଥାରେ ସିଧାସାଧ ଭାବରେ ଭଗବାନଙ୍କୁ ଲକ୍ଷ୍ୟ କରି ପାପକର୍ମ ପ୍ରତିକ୍ରିୟାରେ ମୁକ୍ତ ହେଇ ପାପକର୍ମରୁ ମୁକ୍ତ ହେଇ ଏବଂ ଶ୍ରଦ୍ଧା ସହିତ ଭଗବାନଙ୍କ ନାମ ନେବା ତାହା ତାହା କ'ଣ କ'ଣ ହେବ। हरे कृष्णा 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 हरे हरे राम 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 हरे। तेणु ये भक्ति जोग भगवान विश्वास वर्णना करेंगे सप्तम अध्याय द्वादश अध्याय ये सात रु बार ये छठ अध्याय को भक्ति शटक कह प्रथम अध्याय छठ अध्याय पर्यंत ये हूँ कर्म शटक ये छठ अध्याय कर्म ବିଷୟରେ ବର୍ଣ୍ଣନା କରାଯାଇଛି କର୍ମ ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ସାତରୁ ବାର ଏଇ ଛଅଟି ଅଧ୍ୟାୟ ଭକ୍ତି ଯୋଗ ଭକ୍ତି ବିଷୟରେ ବିଶେଷ ଭାବରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ତେଣୁ ଅନ୍ତିମ ଦ୍ୱାଦଶ ଅଧ୍ୟାୟ ହେଉଛି ଭକ୍ତି ଯୋଗ ସପ୍ତମ ଅଧ୍ୟାୟ ହେଉଛି ଜ୍ଞାନ ଜ୍ଞାନ ଯୋଗ ଏଇଭଳି ଭାବରେ ବର୍ଣ୍ଣନା କରି ଅନ୍ତିମ ଦ୍ୱାଦଶ ଅଧ୍ୟାୟ ହେଉଛି ଭକ୍ତି ଯୋଗ ଏବଂ ତେରରୁ ଅଠର ଏଇ ଯେଉଁ ଛଅଟି ଅଧ୍ୟାୟ ୟାକୁ କହନ୍ତି ଜ୍ଞାନ ଜ୍ଞାନ ସତର୍କ ବୋଲି କହିଲେ ଜ୍ଞାନ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଏଇ ଯୋଗୁଁ ସଂକ୍ଷେପରେ ଭଗବାନ କହୁଛନ୍ତି ଯେ ଏଇ ଯୋଉ ଭକ୍ତି ଯୋଗର ଏଭଳି ମହାତ୍ମ ରହିଛି ଏ ଭକ୍ତି ଯୋଗ ସ୍ୱଳ୍ପ ଧର୍ମସ୍ ରାହତି ମହତ୍ଵ ଭୟା ତେଣୁ ଏଇ ଭକ୍ତି ଯୋଗର ମହାତ୍ମ ଏଠି ବର୍ଣ୍ଣନା କରାଯାଉଛି ସାତରୁ ବାର ଏଇ ଛଅଟି ଅଧ୍ୟାୟରେ ବିସ୍ତାର ଭାବରେ ଭଗବାନ କହିବେ ଭକ୍ତି ବିଷୟରେ। ତେଣୁ ଭଗବାନ ତାଙ୍କର କହୁଛନ୍ତି ଯେ ବ୍ୟବସାୟ ବୁଦ୍ଧି ରେଟିର ପୂର୍ଣ୍ଣ ଭୂସାରା ମହତାଶ ବୁଦ୍ଧୟ ବ୍ୟବସାୟୀ ନା ବ୍ୟବସାୟ ବୁଦ୍ଧି ଏସବୁଟି କୃଷ୍ଣ ଚକ୍ର ଠାକୁର ତାକୁ ବାସ୍ୟ ଦେଇଛନ୍ତି ଏବଂ ପ୍ରଭୁପାଦ ମହାରାଜ ଅଧିକାଂଶ ସମୟରେ ଏଇଟା କହନ୍ତି ଯଦି ଆମେ ଏଇଟାକୁ ବିଶ୍ୱାସ କରିକି ଆଗେଇବା ବ୍ୟବସାୟ ବୁଦ୍ଧି ଭଗବାନ ଏଇ ଭକ୍ତି ମାର୍ଗରେ ଗଲେ ଆମେ ନିଶ୍ଚିତ ଭାବରେ ସଫଳତା ହାସଲ କରିବା ଏ ବ୍ୟବସାୟ। କିନ୍ତୁ ଯେଉଁମାନେ ଏଇ ମାର୍ଗରେ ଆସୁନାହାନ୍ତି ସେମାନଙ୍କର ଅବ୍ୟବସାୟୀ ସେମାନେ ବ୍ୟବସାୟିକ ବୁଦ୍ଧି ନୁହଁ ତାଙ୍କର ସ୍ଥିର ବୁଦ୍ଧି ନୁହଁ ତେଣୁ ବହୁତ ଶାଖା ତାଙ୍କର ଏଇଟା ଏ ପଦରେ ଯିବେ ସେ ପଦରେ ଯିବେ ଏ ପଦରେ ଯିବେ ଏଇ ଭଳି ଅନେକ ବହୁତ ଶାଖା ସ୍ଥିର କରେ ବ୍ୟବସାୟ ବୁଦ୍ଧି ଏକ ଏକ ଗୁରୁମୁଖ ପଦମାକ୍ୟ ଇତ୍ୟାଦି କରିବା ଲକ୍ଷ୍ୟ ଆର ନା କରି ମନେ ଆସ ଏଇ ମାର୍ଗରେ ଗଲେ ଆମେ ନିଶ୍ଚିତ ଭାବରେ ସଫଳତା ଲାଭ କରିବା। କିନ୍ତୁ ବହୁ ଶାଖା ମହତାଶ ବୁଦ୍ଧ ଅବ୍ୟବସାୟୀ ନା ଯେଉଁମାନେ ଅଭାବ ଅବ୍ୟବସାୟୀ ତାଙ୍କର ସେମାନେ ଅନେକ ପ୍ରକାର ମାର୍ଗ ଅବଲମ୍ବନ କରିବା ପାଇଁ ଚେଷ୍ଟା କରନ୍ତି ବେଦରେ ବିଶେଷ ଭାବରେ ଆପଣ ଶ୍ଳୋକରେ କହିଛି ଯେ ଜାମିନ ପୁଷ୍ପିତାଂ ବାଚନ ପ୍ରବଦନ୍ତି ଅଭିପ୍ରସ୍ଥିତ ବେଦବାଦର ତାପାର୍ଥ ନାନ୍ୟ ଅସ୍ଥିତ ବାଧୀନ ବେଦରେ ଯେଉଁ ରହିଛି କର୍ମକାଣ୍ଡ ଧାରା ଏ କର୍ମକାଣ୍ଡ ଧାରାରେ ତ୍ରୈବିଦ୍ୟାଶ୍ୱାସନ୍ତି ଏସବୁ ବିଭିନ୍ନ ପ୍ରକାର ଯେଉଁ ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି ରିକ୍ ସାମ ଜଲୁ ତିନୋଟି ବେଦରେ ଏହି କର୍ମକାଣ୍ଡ ଧାରା ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ବେଦ ଅଧ୍ୟୟନ କରନ୍ତି ସେମାନେ ପ୍ରାୟ ଏଇ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହେଇଯାଆନ୍ତି ତେଣୁ ସେମାନେ କହନ୍ତି ବେଦରେ ଏଇସବୁ ଯେଉଁ କଥା ରହିଛି ଏ ଯେଉଁ ଉନ୍ନତ ଲୋକମାନଙ୍କର ବିଷୟରେ ବହୁତ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ବହୁତ ଉପଭୋଗ ରହିଛି ନନ୍ଦନକାନନ ଇତ୍ୟାଦି ରହିଛି ଅପସରାମାନେ ରହିଛନ୍ତି ଏସବୁ ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ଯେଉଁ ବର୍ଣ୍ଣନା କରାଯାଇଛି ଯେଉଁମାନେ ବେଦ ଅଧ୍ୟୟନ କରନ୍ତି ସେମାନେ ଏଇ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହେଇଯାଆନ୍ତି ତେଣୁ ସେମାନେ କହନ୍ତି ଇଏ ହେଉଛି ସବୁଠାରୁ ବେଦରେ ଇଏ ହେଉଛି ଶ୍ରେଷ୍ଠ ଇଏ ହେଉଛି ଆମର ଆମେ ଏଇଟାକୁ ଗ୍ରହଣ କରିବା ଜାମିନ ପୁଷ୍ପିତାଂ ବା ପ୍ରବଦନ୍ତି ଅବିପ୍ରସ୍ଥିତ ଯେଉଁମାନେ କେତେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି ସେମାନେ କହନ୍ତି ଏଇ କର୍ମକାଣ୍ଡ ଧାରା ହେଉଛି ଶ୍ରେଷ୍ଠ ସେମାନେ ପ୍ରକୃତିରେ ବେଦ ବି ନୁହନ୍ତି ସେମାନେ ହେଉଛି ବେଦ ବାହାରତା ପାଠ ସେମାନେ ଯଦି ବେଦ ଅଧ୍ୟୟନ କରନ୍ତି ବେଦର ମୁଖ୍ୟ ବିଷୟବସ୍ତୁ ଯେ ଭଗବାନ କୃଷ୍ଣଙ୍କୁ ଜାଣିବା ସେଇଟା ସେମାନେ ବୁଝିପାରନ୍ତି ନାହିଁ ସେମାନେ କହନ୍ତି କ'ଣ ନା ଏଇ ଉନ୍ନତ ଲୋକକୁ ଯଦି ଆମେ ଉନ୍ନତ ହେଇପାରିବା ଯେମିତି ଭଗବାନ ଯେତେବେଳେ ତାଙ୍କ ଲୀଳା କରୁଥିଲେ ଗୋଟେ ଥର ଭଗବାନ ଯାଇଛନ୍ତି ମଥୁରା ନିକଟବର୍ତ୍ତୀ ଅଞ୍ଚଳରେ ତାଙ୍କର ଗୋଚାରଣ କରୁଛନ୍ତି ତାଙ୍କର ସାଙ୍ଗମାନେ ସୁଦାମ ସୁବଳ ଏସବୁ ସବୁ ତାଙ୍କର ଯେଉଁ ସାଙ୍ଗମାନେ ଅଛନ୍ତି ସେମାନେ କହିଲେ ଏ କୃଷ୍ଣ ଏ ମା ବାହୁ ଆମକୁ ବର୍ତ୍ତମାନ ଗୋଟେ ରାକ୍ଷସ ଆମକୁ ଅଧିକ ମାନେ ଆମକୁ ଆକ୍ରମଣ କରୁଛି ଆମକୁ ଯେହେତୁ ରକ୍ଷା କରନ୍ତୁ କି ରାକ୍ଷସ ନା କ୍ଷୁଧା କ୍ଷୁଧା ରୂପ ରାକ୍ଷସ ଆମକୁ ଆକ୍ରମଣ କରୁଛି ଆପଣ ଆମକୁ କ୍ଷୁଧାରୁ ମୁକ୍ତ କରନ୍ତୁ ତେଣୁ ଭଗବାନ କହିଲେ ବ୍ୟସ୍ତ ହେବା ଦରକାର ନାହିଁ ଏଇ ନିକଟରେ ଏଇ ମଥୁରା ସହରରେ ମଥୁରା ଟାଉନରେ ସବୁ ଜାଗିକ ବ୍ରାହ୍ମଣମାନେ ବହୁତ ବଡ଼ ବଡ଼ ତମ୍ବୁ ପୋତିକିରି ସବୁ ଯଜ୍ଞ କରୁଛନ୍ତି ସ୍ୱର୍ଗକୁ ଯିବା ପାଇଁ ଯେଉଁ ରହିଛି କର୍ମକାଣ୍ଡ ଯଜ୍ଞ ସବୁ ରହିଛି ସେସବୁ ଯଜ୍ଞ କରୁଛନ୍ତି ସେମାନେ କର୍ମକାଣ୍ଡ୍ୟ ଥିଲେ ତେଣୁ ତମେ ଯାଇ ତାଙ୍କୁ କିଛି ଖାଦ୍ୟ ମାଗିଲେ ସେ ତମକୁ ଖାଦ୍ୟ ଦେବେ ବହୁତ ଖାଦ୍ୟ ସେ ପ୍ରସ୍ତୁତ କରିଛନ୍ତି ଯଜ୍ଞର ଅର୍ପଣ କରିବା ପାଇଁ ଯଜ୍ଞ ସୃଷ୍ଟି ଆସନ ସବୁ ଯେଉଁ ଖାଦ୍ୟ ଅର୍ପଣ କରିବା ପାଇଁ ସବୁ ତାଙ୍କର ପତ୍ନୀମାନେ ରନ୍ଧନ କରିଛନ୍ତି ତେଣୁ ଏକଥା ଶୁଣି ଯେତେବେଳେ ତାଙ୍କ ସାଙ୍ଗମାନେ ଯାଇ ପଚାରିଲେ ବ୍ରାହ୍ମଣମାନଙ୍କୁ କିଛି ଖାଦ୍ୟ ପାଇଁ ଆବେଦନ କଲେ ତାଙ୍କୁ ପ୍ରାର୍ଥନା କଲେ ସେମାନେ ପାଇଁ ଏକ କଥା ଶୁଣିବେ ସେମାନେ ବ୍ୟସ୍ତ କେମିତି ଯଜ୍ଞ ହେବ କେମିତି ଆଉ ଦିଆଯିବ କେମିତି ଦ୍ରବ୍ୟ ସବୁ ଆସିବ ରହିବ କର୍ମକାଣ୍ଡ ଧାରା ଏତେ ସୂକ୍ଷ୍ମ ମାନେ ଏତେ ସବୁ ଜଟିଳ ପନ୍ଥା ସବୁ ରହିଛି ଅଧିକାଂଶ ସେଥିରେ ସକ୍ସେସ୍ ହେଇପାରନ୍ତିନି ବା କୃତକାର୍ଯ୍ୟ ହେଇପାରନ୍ତି ନାହିଁ ତାର ଆମ ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଅଜାମ ଆମର ସରି ଆମର ବୈବସ୍ୱତମାନଙ୍କର ଯେଉଁ ରହିଛନ୍ତି ଦଶ ପୁତ୍ର ରହିଛନ୍ତି ତାଙ୍କ ପୁତ୍ର ଜଣେ ହେଉଛନ୍ତି ନଭ ନଭଙ୍କ ପୁତ୍ର ହେଉଛନ୍ତି ନାଭା ନାଭାଙ୍କର ପୁତ୍ର ହେଉଛନ୍ତି ସେ ଅମ୍ବରୀଶ ଅମ୍ବରୀଶ ମହାରାଜ ଅମ୍ବରୀଶ ମହାରାଜ ନାଭାଙ୍କର ପୁତ୍ର ନା ନଭଙ୍କର ପୁତ୍ର ହେଉଛନ୍ତି ନାଭା ନାଭାଙ୍କ ପୁତ୍ର ହେଉଛନ୍ତି ଅମ୍ବରୀଶ ମହାରାଜ ଅମ୍ବରୀଶ ମହାରାଜ ଯେତେବେଳେ ସେ ଗୁରୁକୁଳରେ ଥିଲେ ତାଙ୍କର ଭାଇମାନେ କ'ଣ କଲେ ତାଙ୍କର ଯେଉଁ ପିତାଙ୍କର ସମ୍ପତ୍ତିକୁ ଭାଗ ଭାଗ କରିଦେଲେ ନାଭାଙ୍କ ପାଇଁ କିଛି ଅମ୍ବରୀଶଙ୍କ ପାଇଁ କିଛି ରଖିଲେନି ତେଣୁ ଅମ୍ବରୀଶ ମହାରାଜ ଯେତେବେଳେ ଗୁରୁକୁଳରୁ ଫେରିଲେ ସେତେବେଳେ ସେ ଜାଣିଲେ ଭାଇମାନେ ତାଙ୍କର ସମ୍ପତ୍ତି ସବୁ ଭାଗ ଭାଗ କରିଦେଇଛନ୍ତି ତେଣୁ ସେ କହିଲେ ମୋ ପାଇଁ କ'ଣ କିଛି ଧନ ସମ୍ପତ୍ତି କିଛି ମୋ ପାଇଁ ନାହିଁ ନା ତମ ପାଇଁ ତମର ପିତା ଅଛନ୍ତି ତମର ପିତା ଅଛନ୍ତି ତମର ସମ୍ପତ୍ତି ତାଙ୍କ ପିଲା ତେଣୁ ସେ ପିତାଙ୍କ କହିଲେ ଅମ୍ବରୀଶ ମହାରାଜ ଇଏ ହେଉଛି ନାଭାଗ ମହାରାଜ କଥା ତାଙ୍କର ପୁତ୍ର ହେଉଛନ୍ତି ଅମ୍ବରୀଶ ମହାରାଜ ନାଭାଗ ମହାରାଜଙ୍କର ଭାଇମାନେ ଏଇ ଭଳିଆ କରିଦେଇଥିଲେ ନାଭାଗ ମହାରାଜ ତାଙ୍କର ପିତାଙ୍କ ଗଲେ ନବଙ୍କ ପାଖକୁ ଗଲେ ନଭ କହିଲେ ଯେ ତମକୁ ତମର ଭାଇମାନେ ଠକି ଦେଇଛନ୍ତି ତେଣୁ ଯାହା ହଉ ତମେ ବର୍ତ୍ତମାନ ଯାଅ ଗୋଟେ ସ୍ଥାନରେ ସେମାନେ ସବୁ ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି ଏଇ କର୍ମକାଣ୍ଡ ଧାରାରେ ଯଜ୍ଞ କରୁଛନ୍ତି ଯେଉଁ ଯଜ୍ଞରେ ସେମାନେ ସ୍ୱର୍ଗକୁ ଉନ୍ନୀତ ହେବେ କିନ୍ତୁ ସେ ଯେଉଁ ଗୋଟିଏ ଶ୍ଳୋକ ଅଛି ଶାସ୍ତ୍ରରେ ସେ ଯେଉଁ ବେଦରେ ଗୋଟେ ଶ୍ଳୋକ ଅଛି ଠିକ୍ ଭାବେ ଉଚ୍ଚାରଣ କରିପାରୁନାହାନ୍ତି ସେଥିପାଇଁ ସେମାନେ ଯାଇପାରୁନାହାନ୍ତି ବହୁତ ଚେଷ୍ଟା କରୁଛନ୍ତି ସ୍ୱର୍ଗକୁ ଯିବା ପାଇଁ ଯାଇପାରୁନାହାନ୍ତି କିନ୍ତୁ ତମେ ଯଦି ଏଇ ଯେଉଁ ଶ୍ଳୋକଟିକୁ ଠିକ୍ ଭାବରେ ତାଙ୍କୁ କହିଦେବ ଉଚ୍ଚାରଣ କରି କହିଦେବ ତାହେଲେ ସେମାନେ ସ୍ୱର୍ଗକୁ ଯିବେ ସ୍ୱର୍ଗକୁ ଗଲେ ସେମାନେ ତାଙ୍କର ଯେଉଁ ସବୁ ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ ପାଇଁ ଯେଉଁ ସବୁ ଧନ ସମ୍ପତ୍ତି ରହିଛି ଭଗବାନଙ୍କୁ ଅର୍ପଣ ସେ ଯଜ୍ଞରେ ଅର୍ପଣ କରାଯାଉଛି ସେସବୁ ଯାହା ସବୁ ବସ୍ତୁ ରହିବ ରହିବ ସେସବୁ ସେ ତମକୁ ପ୍ରଦାନ କରିବେ ଯଜ୍ଞ ପାଇଁ ବହୁତ ଟଙ୍କା ପଇସା ଦରକାର ସୁବର୍ଣ୍ଣ ପାତ୍ର ସବୁ ଦରକାର ସେଥିପାଇଁ କଳିଯୁଗରେ ଏଇ ଯଜ୍ଞକୁ ବନ୍ଦ କରାଯାଇଛି କାରଣ ଏତେ ଧନ ସମ୍ପତ୍ତି ନାହିଁ ଲୋକମାନଙ୍କର ଏବଂ ଉପଯୁକ୍ତ ଯେଉଁ ଯଜ୍ଞର ଯେଉଁ ଦ୍ରବ୍ୟ ସବୁ ମଧ୍ୟ ଉପଯୁକ୍ତ ଶୁଦ୍ଧ ଦ୍ରବ୍ୟ ମଧ୍ୟ ନାହିଁ ଘିଅ ଇତ୍ୟାଦି ଶୁଦ୍ଧ ନାହିଁ ଯାହା ହଉ ତେଣୁ ନାଭାଗ ଆସିକରି ତାଙ୍କୁ ଯେତେବେଳେ ସେଇ ପ୍ରକୃତ ଶ୍ଳୋକଟିକୁ ଠିକ୍ ଭାବରେ ଉଚ୍ଚାରଣ କରି କହିଦେଲେ ସେମାନେ ସ୍ୱର୍ଗକୁ ଯିବା ପାଇଁ ତାଙ୍କର ସକ୍ସେସଫୁଲ୍ ହେଇଗଲେ ବା ସିଦ୍ଧି ପାଇଗଲେ ସେମାନେ ଯଜ୍ଞ ସ୍ୱର୍ଗକୁ ଯିବେ ବର୍ତ୍ତମାନ ତେଣୁ ଯିବା ପୂର୍ବରୁ ସମସ୍ତ ତାଙ୍କର ଯେତେ ଧନ ସମ୍ପତ୍ତି ଯଜ୍ଞର ଅବଶିଷ୍ଟ ଥିଲା ସମ୍ପତ୍ତି ସବୁ କହିଲେ ତମେ ଏଇଟା ଆମେ ତାକୁ ପ୍ରଧାନ ଗୁରୁତ୍ୱ ନିଏ ତେଣୁ ସେ ଯେଉଁ ନବାକୁ ବସିଲେ ଆମେ ସେ ସମୟରେ ଜଣେ କଳା ପୁରୁଷ ଜଣେ କଳା ବ୍ୟକ୍ତି ଜଣେ ଆସି ପହଞ୍ଚିଗଲେ ସେଠି ସେ କହିଲେ ଏଇସବୁ ଧନ ସମ୍ପତ୍ତି ମୋର ନା ନାହିଁ ତ ଏଇ ଜଣେ ସେ ଯେଉଁ ବ୍ରାହ୍ମଣମାନେ ଗଲେ ସ୍ୱର୍ଗକୁ ସେମାନେ ମୋତେ ଏଇଟା ପ୍ରଦାନ କରିଛନ୍ତି ନା 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 ତୁମେ ଯାଇ ତୁମ ପିତାଙ୍କୁ ପଚାର ସେ କହିବେ ଏ ସମ୍ପତ୍ତି କାହାର କାହାର ଅଧିକାର କେତେ ତେଣୁ ସେ ଯେତେବେଳେ ଯାଇ ତାଙ୍କ ପିତାଙ୍କୁ ପଚାରିଲେ ତାଙ୍କ ପିତା କହିଲେ ସିଏ ହେଉଛନ୍ତି ଶିବଜୀ କଳା ପୁରୁଷ ମାନେ ସିଏ ହେଉଛନ୍ତି ଶିବଜୀ ତାଙ୍କର ଶ୍ୱଶୁର ଦକ୍ଷ ମହାରାଜ ତାଙ୍କୁ ଅଭିଶାପ ଦେଇଥିଲେ ଯେ ଯଜ୍ଞର ସେମାନେ କୌଣସି ଭାଗ ପାଇବେନି ସେଥିପାଇଁ ଯଜ୍ଞର ଅବଶିଷ୍ଟ ଯେଉଁ ରହିଛି ସେଟା ହେଉଛି ତାଙ୍କର ଯେତେବେଳେ କହିଲେ ସେ ନାରଦାସ ତାଙ୍କୁ ଶିବଜୀ ସେ କଥା କହିଲେ ତେଣୁ ତାଙ୍କ ଉପରେ ଖୁସି ହେଇକି ପ୍ରୀତ ହେଇକି ଶିବଜୀ ତାଙ୍କୁ ସବୁ ସେସବୁ ପ୍ରଦାନ କଲେ ତାଙ୍କୁ ସବୁ ନେଇଯାଏ ଏବଂ ତାଙ୍କୁ ଭଗବାନଙ୍କ ସମସ୍ତ ଜ୍ଞାନ ମଧ୍ୟ ପ୍ରଦାନ କରିଛନ୍ତି ତେଣୁ ଏଇ ଯେଉଁ ଯଜ୍ଞକୁ ଯେଉଁ ସବୁ ଯଜ୍ଞ ରହିଛି ଏସବୁ ଯଜ୍ଞକୁ ଠିକ୍ ଭାବରେ ଉଚ୍ଚାରଣ ନ କରିପାରିଲେ ଯେମିତି ଇନ୍ଦ୍ର ଇନ୍ଦ୍ର ଯେତେବେଳେ ତାଙ୍କର ଗୁରୁଦେବଙ୍କୁ ଅପମାନ ନ କଲେ ସେତେବେଳେ ତାଙ୍କର ଗୁରୁଦେବ ଚାଲିଗଲେ ଲୁଚିକି ପଳାଇଗଲେ ତେଣୁ ସେ ବିଶ୍ୱରୂପକୁ ଗୁରୁ କଲେ ବିଶ୍ୱରୂପ ଯିଏ ହେଉଛନ୍ତି ଇନ୍ଦ୍ରଙ୍କର ଭାଇ ତୋଷ୍ଟାଙ୍କର ପୁତ୍ର ତେଣୁ ବିଶ୍ୱରୂପକୁ ଯେତେବେଳେ ସେ ତାଙ୍କର ଗୁରୁ କଲେ ସେତେବେଳେ ବିଶ୍ୱରୂପ କ'ଣ କଲେ ନା ଦେବତାମାନଙ୍କୁ ତାଙ୍କୁ ଦେଲେ ଗୋଟେ ମନ୍ତ୍ର ଯାହାକୁ କୁହାଯାଉଛି ନାରାୟଣ କବଚ ନାରାୟଣ କବଚ ପ୍ରଦାନ କରିବାରୁ ଦେବତାମାନେ ଯେଉଁ ଅସୁରମାନଙ୍କ ଦ୍ୱାରା ପରାଜିତ ହୋଇଯାଇଥିଲେ ବର୍ତ୍ତମାନ ତାଙ୍କଠାରୁ ଜୟଲାଭ କଲେ ନାରାୟଣ କବଚ ପ୍ରାପ୍ତ ହେଇଛି ଇନ୍ଦ୍ର କିନ୍ତୁ ସେ ଯେତେବେଳେ ଦେଖିଲେ ତାଙ୍କର ଗୁରୁ ବିଶ୍ୱରୂପ ତାଙ୍କୁ ଯେତେବେଳେ ଯଜ୍ଞର ଭାଗ ପ୍ରଦାନ କରୁଛନ୍ତି କିନ୍ତୁ ଅଲକ୍ଷରେ ତାଙ୍କର ମାତୃଳେ ବା ମାମୁଁ ବଂଶରେ ହେଉଛନ୍ତି ଅସୁରମାନେ ହେଉଛନ୍ତି ମାମୁଁ ମାଙ୍କର ବଂଶ ମାଙ୍କର ପିତାମାନେ ହେଉଛନ୍ତି ଅସୁର ସମ୍ପ୍ରଦାୟର ତେଣୁ ତାଙ୍କ ଅସୁର ସମ୍ପ୍ରଦାୟ ମଧ୍ୟ ଯଜ୍ଞର ଭାଗ ପ୍ରଦାନ କରୁଛନ୍ତି ତେଣୁକରି ଇନ୍ଦ୍ର ରାଜିଜୀ ତାଙ୍କୁ ହତ୍ୟା କରିଦେଲେ ତେଣୁ ତୋଷ୍ଟା ଯଦି ଯଜ୍ଞ କଲେ ଇନ୍ଦ୍ର ଇନ୍ଦ୍ରଙ୍କର ଶତ୍ରୁ ଏଠୁ ଉତ୍ପନ୍ନ କରିବା ପାଇଁ ଇନ୍ଦ୍ରକୁ ବଦ୍ଧ କରିବା ପାଇଁ ଇନ୍ଦ୍ର ବଦ୍ଧ ଯଜ୍ଞ ଗୋଟେ ଆରମ୍ଭ କରିଛି କିନ୍ତୁ ସେଥିରେ ଯେଉଁ ମନ୍ତ୍ର ଉଚ୍ଚାରଣ କଲେ ସେ ମନ୍ତ୍ର ଠିକ୍ ଭାବେ ଉଚ୍ଚାରଣ କରିପାରିଲେ ନାହିଁ ଇନ୍ଦ୍ର ଶତ୍ରୁ ବିଭଦସ୍ୱ ଏଇ ଯେଉଁ ମନ୍ତ୍ରଟି ଉଚ୍ଚାରଣ କଲେ ଠିକ୍ ଭାବେ ଉଚ୍ଚାରଣ କରିପାରିନଥିବାରୁ ସେ ଯେ ଯାହା କହିଲେ କିଏ
ଇନ୍ଦ୍ରକୁ
ରୁତ୍ରାଶ୍ର ରୁତ୍ରାଶ୍ର ଯାହା କହିଲେ ସେ ଇନ୍ଦ୍ରଙ୍କୁ ମାରିବା ପରିବର୍ତ୍ତେ ନିଜେ ଇନ୍ଦ୍ରଙ୍କ ଦ୍ୱାରା ବଦ୍ଧ ତେଣୁ ମନ୍ତ୍ର ଉଚ୍ଚାରଣ ମଧ୍ୟ ରହିଛି ତାର ଫଳ ଅଲଗା ହେଇଯିବ ତେଣୁ ଯାହା ସେଇ ଯଜ୍ଞ ଯେତେବେଳେ ସେମାନେ କରୁଛନ୍ତି ଭଗବାନଙ୍କର ସଖାମାନେ ଯାଇ ମାଗୁଛନ୍ତି ତାଙ୍କୁ ପ୍ରାର୍ଥନା କରୁଛନ୍ତି ଆମେ ଯଦି ଖାଦ୍ୟ ପ୍ରଦାନ କରନ୍ତି କିନ୍ତୁ ସିଏ ସ୍ୱର୍ଗକୁ ଯିବା ପାଇଁ କୃଷ୍ଣଙ୍କୁ କାହିଁ ସେ ତେବେ କୃଷ୍ଣ କ'ଣ ସାଧାରଣ ବାଳକ ବୋଲି କହୁଛନ୍ତି ସେ ଆମର ଲକ୍ଷ୍ୟ ହେଉଛି ସ୍ୱର୍ଗକୁ ଯିବା ଏ କୃଷ୍ଣଙ୍କର ପାଇଁ କାହିଁ ତାଙ୍କୁ ପ୍ରୀତି କରିବା ଏସବୁ ଜିନିଷ ସେମାନେ ଜାଣିପାରୁନାହାନ୍ତି ଭଗବାନ କୃଷ୍ଣଙ୍କୁ ପ୍ରୀତି କରିବା ହିଁ ସମସ୍ତ ଯଜ୍ଞର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେଇଟା ସେମାନେ ବୁଝିପାରୁନାହାନ୍ତି ତେଣୁ ସେମାନେ ତାଙ୍କ କଥା ଶୁଣିଲେନି ତେଣୁ ସାଙ୍ଗ ବଳରାମମାନେ ଫେରି ଆସିକିରି କୃଷ୍ଣଙ୍କୁ ଯେତେବେଳେ କହିଲେ କୃଷ୍ଣ ବଳରାମକୁ କୃଷ୍ଣ ବଳରାମ କହିଲେ ଠିକ୍ ଅଛି ତୁମେ ଆଉ ଥରେ ଯାଅ ସେମାନେ ନା ନା ଆମର ତାଙ୍କର ଜୀବନ ସେ ତାଙ୍କ କଥା ବିଲକୁଲ ଶୁଣୁନାହାନ୍ତି ଆମ କ'ଣ ତାଙ୍କ ନା ନା ତାଙ୍କର ଜୀବନ ପତ୍ନୀମାନଙ୍କ ଯିବ ତେଣୁ ତାଙ୍କ ପତ୍ନୀମାନେ ଯେତେବେଳେ ଭଗବାନ ବୃନ୍ଦାବନ ରହୁଛନ୍ତି ରହୁଥିଲେ ସେ ସମୟରେ ବୃନ୍ଦାବନର ଯେଉଁ ଗୋପୀମାନେ ସେମାନେ ଦହି ଲହୁଣୀ ଏସବୁ ନେଇକି ଯେତେବେଳେ ଯାଆନ୍ତି ମଥୁରାକୁ ସେତେବେଳେ ବର୍ଣ୍ଣନା କରାଯାଇଛି ଯେ ସେମାନେ ଗୋବିନ୍ଦ ଦାମୋଦର ମାଧ ହୋଇଛି ଦଧ୍ୟାଧିକ ମହାବସା ସେମାନେ କହନ୍ତି ନାହିଁ ଦହି ନବ ବା ଲହୁଣୀ ନବ ଏମିତି ସବୁ ଡାକନ୍ତିନି ସେମାନେ ଗୋବିନ୍ଦ ଦାମୋଦର ମାଧ ହୋଇଛି ଆମର ଇଏ ବର୍ଣ୍ଣନା କରିଛନ୍ତି ଗୋବିନ୍ଦ ଦାମୋଦର ମାଧବର ଏଇଥିରେ ବର୍ଣ୍ଣନା କରାଯାଇଛି ସେଥିରେ ବର୍ଣ୍ଣନା ତେଣୁ ସେମାନେ ଗୋପୀମାନେ ଯେତେବେଳେ ଯାଆନ୍ତି ମଥୁରାକୁ ସେମାନେ ମଥୁରାର ବ୍ରାହ୍ମଣୀମାନେ ଆସିକିରି ତାଙ୍କଠାରୁ ଯେତେବେଳେ ନିଅନ୍ତି ଗାଈ ମାନେ କ'ଣ କ୍ଷୀର ଲହୁଣୀ ଏସବୁ ନିଅନ୍ତି ସେ ସମୟରେ ଗୋପୀମାନେ ତାଙ୍କୁ ସବୁ କୁହନ୍ତି କୃଷ୍ଣ ବଳରାମଙ୍କର କଥା ସବୁ କିଭଳି ଲୀଳା ସବୁ କରୁଛନ୍ତି ବୃନ୍ଦାବନରେ ଏସବୁ ଶୁଣି ଶୁଣିକି ଭକ୍ତି ହେଉଛି ଶୁଣିବାଟା ଶୁଣିବାରୁ ଆରମ୍ଭ ହେଉଛି ତେଣୁ ସେମାନେ ଭଗବାନଙ୍କ ବିଷୟରେ ଶୁଣି ଶୁଣିକି ସେମାନେ ଭଗବାନ ଭକ୍ତ ହେଇଯାଇଛନ୍ତି ତେଣୁ ବର୍ତ୍ତମାନ ଯେତେବେଳେ ଭଗବାନଙ୍କର ସଖାମାନେ ଆସି କହୁଛନ୍ତି ଯେ କୃଷ୍ଣ ବଳରାମ ନିକଟରେ ଅଛନ୍ତି ତାଙ୍କୁ କ୍ଷୁଧା ହେଉଛି ତେଣୁ ତାଙ୍କୁ କିଛି ଖାଦ୍ୟ ପ୍ରଦାନ କର ଏକଥା ଶୁଣିଲେ ସାଙ୍ଗେ ସାଙ୍ଗେ ସେମାନେ ସମସ୍ତେ ଯେତେ ସବୁ ଖାଦ୍ୟ ପଦାର୍ଥ ରଖିଥିଲେ ସମସ୍ତେ ତାଙ୍କୁ ସବୁ ଖାଦ୍ୟ ପଦାର୍ଥ ଧରି ସମସ୍ତେ ନିଜେ ପଡ଼େ ତେଣୁ ଏ ଯେଉଁ ଭଗବାନ ତାଙ୍କୁ ଭକ୍ତି ପ୍ରଦାନ କରିଛନ୍ତି ଯେଉଁମାନେ ବ୍ରାହ୍ମଣଙ୍କର ପତ୍ନୀମାନେ ସେଥିପାଇଁ କୁହାଯାଉଛି ଜୟ ଜୟ ନାଗପତ୍ନୀ ବ୍ରାହ୍ମଣ ଯେଉଁ କ'ଣ ଯଜ୍ଞ ଜୟ ଜୟ ଦୁର୍ଯ୍ୟପତ୍ନୀ ଜୟ ନାଗକନ୍ୟା କ'ଣ ଏସବୁ ଏମାନେ ଭଗବାନଙ୍କର ଭକ୍ତି ପ୍ରାପ୍ତ ହେଇଛନ୍ତି। ଭକ୍ତି ତ ପାଇଲା ଯାହା ଚରଣ ଭଗବାନଙ୍କର କୃପା ପ୍ରାପ୍ତ ହେଇଛନ୍ତି ସେମାନେ। ତେଣୁ ଏଥିରେ ପୁରାଣ କରୁଛି ବ୍ୟବସାୟ ବୁଦ୍ଧି ଏକେୟ କରୁନନ୍ଦନ ଯେଉଁମାନେ ଭକ୍ତିକୁ ଶ୍ରେଷ୍ଠ ବୋଲି ଗ୍ରହଣ କରନ୍ତି ସେମାନଙ୍କ ବୁଦ୍ଧି ହେଉଛି ବ୍ୟବସାୟ ଟିକା ଶ୍ରେଷ୍ଠ ବୁଦ୍ଧି। କିନ୍ତୁ ଯେଉଁମାନେ ଏପଟେ ଯିବା ପାଇଁ କର୍ମ ମାର୍ଗ ବା ଜ୍ଞାନ ମାର୍ଗ ବା ଯୋଗ ମାର୍ଗ ଏସବୁଥିରେ ଅବଲମ୍ବନ କରନ୍ତି ତାଙ୍କର ଅବ୍ୟବସାୟ ଥିବା ବୁଦ୍ଧି ବ୍ୟବସାୟ ଥିବା ବୁଦ୍ଧି ଏକେୟ କରୁନନ୍ଦନ ବହୁ ଶାଖା ଦାସ ବୁଦ୍ଧ ଅବ୍ୟବସାୟ ସେମାନେ ପ୍ରକୃତି ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି। ତେଣୁ ଏ ବିଭିନ୍ନ ଭକ୍ତିର ଅନେକ ବିଷୟରେ କିଛି କିଛି ବର୍ଣ୍ଣନା କରୁଛନ୍ତି ଏହିସବୁ ବିଷୟ ବିଷୟରେ ବର୍ଣ୍ଣନା କରୁଛନ୍ତି। ସେ ଭଗବାନ କହୁଛନ୍ତି ସେ ଭାବରେ ଯେ ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭାର୍ଜନ ନିର୍ଦ୍ଦନ୍ଦରେ ନିତ୍ୟ ସତ୍ୟସ୍ତ ନିର୍ଯୋଗ କ୍ଷମ ଆତ୍ମା ବେଦରେ ଏ ତ୍ରିଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି ସତ୍ୟ ରଜ ତମ ତ୍ରିଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆର ଉର୍ଦ୍ଧକୁ ଯିବାକୁ ପଡ଼ିବ ନିସ୍ତ୍ରୈଗୁଣ୍ୟ ତ୍ରିଗୁଣର ଉର୍ଦ୍ଧକୁ ଯିବା ପାଇଁ ପଡ଼ିବ ନିସ୍ତ୍ରୈଗୁଣ ଭାର୍ଜନ ନିର୍ଦ୍ଦନ୍ଦ୍ରାମ ନିର୍ଦ୍ଦନ୍ଦରେ ନିତ୍ୟ ସତ୍ୟ ନିର୍ଯୋଗ କ୍ଷମ ଆତ୍ମା ସମସ୍ତେ ଚାହୁଁଛନ୍ତି କେମିତି ଆମର କେମିତି ଆମେ ଆମର ଆବଶ୍ୟକତା ପୂରଣ ହେବ ଏସବୁଥିରେ ଲାଗୁଛନ୍ତି। କିନ୍ତୁ ଯେଉଁମାନେ ନିର୍ଯୋଗ ଯୋଗକ୍ଷମ ଭଗବାନ ଯୋଗକ୍ଷମ ସମସ୍ତଙ୍କର ବହନ କରନ୍ତି ଯେଉଁମାନେ ଭଗବାନ ଭକ୍ତ ଭଗବାନ ତାଙ୍କର ଯୋଗକ୍ଷମ ବହନ କରନ୍ତି। ତେଣୁ ଭକ୍ତକୁ ନିର୍ଯୋଗକ୍ଷମ ହେବା ପାଇଁ କୁହାଯାଉଛି ତ ନିଜର ଚିନ୍ତା କରିବା ପାଇଁ ଆବଶ୍ୟକତା ନାହିଁ ଯେଉଁମାନେ ଭଗବାନ ଭକ୍ତିରେ ଅଗ୍ରସର ହେବେ। ତେଣୁ ଏଭଳି ଭାବରେ ଭକ୍ତି ବିଷୟରେ ବର୍ଣ୍ଣନା କରି ଭଗବାନ କହୁଛନ୍ତି କର୍ମଜନ ବୁଦ୍ଧିଯୁକ୍ତ ହେଇ ଫଳପ୍ରତା ମନୁଷ୍ୟ ନା ଜନ୍ମବନ୍ଧନ ବିମୁକ୍ତା ଅଦଙ୍ଗ ଅଛନ୍ତି ଅନାରାୟଣ ଏଇ ଜନ୍ମ ଏ ଯେଉଁ କର୍ମବନ୍ଧନରୁ ସେମାନେ ମୁକ୍ତ ହେବେ ଭକ୍ତି ମାର୍ଗ ବିଷୟରେ କିଛି କିଛି ବର୍ଣ୍ଣନା କରିଛନ୍ତି। ତେଣୁ ଏ କଥା ଶୁଣି ଅର୍ଜୁନ କହୁଛନ୍ତି ଯେ ଯେଉଁମାନେ ଏଇ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ଯେଉଁମାନଙ୍କର ସ୍ଥିତ ପ୍ରଜ୍ଞା ସେମାନେ ଭଗବାନ କହିଲେ ଏକ ପୂର୍ଣ୍ଣ ପ୍ରଜ୍ଞା ଏକ ପ୍ରଜ୍ଞା ସ୍ଥିତ ପ୍ରଜ୍ଞା ସେମାନେ ହେଇଛନ୍ତି। ତେଣୁ ସ୍ଥିତ ପ୍ରଜ୍ଞା ସେ କା ଭାଷା ସମାଧି ତସ କେଶବ ସ୍ଥିତ ଦି କି ପ୍ରଭାସିତ କି ମାସିତ ବ୍ରଜିତ କି ଭକ୍ତ ବା ଯେଉଁମାନେ ଉନ୍ନତ ସ୍ତରକୁ ଗଲେଣି ଭକ୍ତ ତାଙ୍କର ଲକ୍ଷଣ ବିଷୟ ପଚାରୁଛ ଅର୍ଜୁନ ପଚାରୁଛ। ତେଣୁ ଭଗବାନ ପଞ୍ଚାବନ ବାସ୍ତରୀ ଏଇ ଯେଉଁ ରହିଛି କେତେ 18 ଶ୍ଳୋକରେ ଭଗବାନ ସେମାନଙ୍କ ଲକ୍ଷଣ ସବୁ କହିଛନ୍ତି ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ଯେଉଁମାନେ ଅଗ୍ରସର ହେଉନାହାନ୍ତି ଯେଉଁମାନେ ଭକ୍ତ ଶ୍ରେଷ୍ଠ ଭକ୍ତ ତାଙ୍କର ଲକ୍ଷଣ ଭଗବାନ ବର୍ଣ୍ଣନା କରୁଛନ୍ତି 18 ଶ୍ଳୋକରେ ବର୍ଣ୍ଣନା କରିଛନ୍ତି ଯେ ପ୍ରଜାମାତି ଯଦା କାମା ସର୍ବାନ୍ ପାର୍ଥ ମନଗତା ଆତ୍ମନିର୍ବା ପୁନା ତୁଷ୍ଟ ସ୍ଥିତପ୍ରଜ୍ଞା ଚତୁର୍ଥଦୀ ସ୍ଥିତପ୍ରଜ୍ଞା କେଉଁମାନେ ନା ଯେଉଁମାନେ ସମସ୍ତ କାମନା ପରିତ୍ୟାଗ କରିଛନ୍ତି ପ୍ରଜାମାତି ଯଦା କାମା ଆତ୍ମନିର୍ବା ପୁନା ତୁଷ୍ଟ ଯେଉଁମାନେ ଆତ୍ମାରେ ତୁଷ୍ଟ ଅଛନ୍ତି ଯେଉଁମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଯେଉଁମାନେ ଆତ୍ମା ରାମ ସେମାନେ ହେଉଛନ୍ତି ସ୍ଥିତପ୍ରଜ୍ଞା। ଆମେ ଯେଉଁ କହୁଥିଲେ ଆତ୍ମାରାମ ଇନ୍ଦ୍ରିୟାରାମ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ସାଧାରଣତଃ ଲୋକମାନେ ହେଉଛନ୍ତି ଇନ୍ଦ୍ରିୟାରାମ ନିଜର ଇନ୍ଦ୍ରିୟମାନଙ୍କୁ ଉପଭୋଗ କରିବା ଉପଭୋଗ ଦେବା ପାଇଁ ସେମାନେ ଜୀବନ ତାଙ୍କର ବିତି ଯାଉଛି ସେମାନଙ୍କୁ ଇନ୍ଦ୍ରିୟାରାମ ବୋଲି କୁହାଯାଉଛି। ଭଗବାନ କହୁଛନ୍ତି ମୋଗମ ପାର୍ଥ ସହ ଯୁବତୀ ସେମାନଙ୍କର ଜୀବନଟା ହେଉଛି ବୃଥା ହେଇଯାଉଛି। ଆମେ ଇନ୍ଦ୍ରିୟମାନଙ୍କୁ ପରିଦୃଷ୍ଟ କରିବା ପାଇଁ ଚାହିଁଲେ ଇନ୍ଦ୍ରିୟମାନେ କେବେ ତୃପ୍ତ ହେବେ ନାହିଁ ଯେତେ ଇନ୍ଦ୍ରିୟମାନଙ୍କ ତୃପ୍ତି କରିବା ପାଇଁ ଚେଷ୍ଟା କଲେ ମଧ୍ୟ ତାଙ୍କର କାମନା ବଢି ବଢି ଯାଉଥିବ। କିନ୍ତୁ ଯେଉଁମାନେ ଆତ୍ମାରାମ ବ୍ୟକ୍ତି ସେମାନେ ହେଉଛନ୍ତି ପ୍ରକୃତରେ ଭଗବାନଙ୍କ ଭକ୍ତ ସେମାନେ ହେଉଛନ୍ତି ଆତ୍ମାରାମ ଆତ୍ମାରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ ତାଙ୍କର ଲକ୍ଷଣ ସବୁ କ'ଣ ନା ଦୁଃଖେଶୁ ଅନୁଭୂମନା ସୁଖେଶୁ ବିଗତ ଭିତରାଗ ଭୟକ୍ରୋଧ ଉଚ୍ଚତେ ଦୁଃଖେଶୁ ଦୁଃଖ ଆସିଲେ ସେମାନେ ଉଦ୍ବିଗ୍ନ ହେବେନି ସୁଖ ଆସିଲେ ବିକଶିତ ହେବେନି ସେମାନେ ବିନ୍ଦ ରାଗ ଭୟ କ୍ରୋଧ ରାଗ ବା ଆସକ୍ତି ଭୟ କ୍ରୋଧ ଏଥିରେ ସେମାନେ ମୁକ୍ତ ସେମାନଙ୍କୁ ସ୍ଥିତ ଧୀର ବିପର୍ଯ୍ୟୟ ହୁଏ ତାଙ୍କର ପ୍ରଜ୍ଞା ସେ ସ୍ଥିର ପ୍ରଜ୍ଞା ସ୍ଥିତ ପ୍ରଜ୍ଞା ସେମାନେ ଯୋ ସର୍ବତ୍ର ତତ୍ପ୍ରାପ୍ୟ ସୁଭାଷ ନାଗରୀ ନଦୀ ନଦୀ ପ୍ରଜ୍ଞା ସୁଧା ଯେଉଁମାନେ ସର୍ବତ୍ର ସ୍ନେହା ତାଙ୍କର ଶୁଭ ମାନେ ଶୁଭ ଭଲ ଜିନିଷଟା ଆସିଲା ସେଥିପ୍ରତି ଆନନ୍ଦ ହେବା ଅଶୁଭ ଜିନିଷ ଆସିଲା ସେଥିପ୍ରତି ଦ୍ୱେଷ ପ୍ରକାଶ କରିବା ଏହିସବୁ ଅନବିସ୍ନେହା ଏଇଟା କୁହାଯାଉଛି ତେଣୁ ଏମାନେ ନାମି ନାମି ନଦୃଷ୍ଟି ଦଶ ପ୍ରଜ୍ଞା ପ୍ରତିଷ୍ଠା ଏହି ସ୍ତରକୁ ଯେଉଁମାନେ ଗଲେ ତାଙ୍କର ପ୍ରଜ୍ଞାକୁ ପ୍ରତିଷ୍ଠିତ ବା ଶ୍ରେଷ୍ଠ ବୁଦ୍ଧିର ଅନ୍ତିମ ସ୍ତରକୁ ସେମାନେ ଅଛନ୍ତି ବୋଲି କୁହାଯାଉ ତେଣୁ ଏହିସବୁ ଯେଉଁ ରହିଛି ବିଶେଷ ଭାବରେ କହୁଛନ୍ତି ସେଟା ଷଷ୍ଠ ଅଧ୍ୟାୟ କହିଲେ ଯେଉଁମାନେ ଜ୍ଞାନ ବିଜ୍ଞାନ କୃତାତ୍ମା ପୁରସ୍ତ ଦେଇଛନ୍ତି ଯୁକ୍ତ ଯେଉଁ ସମଲଷ୍ଟାତ୍ମକ ସେଟା ଷଷ୍ଠ ଅଧ୍ୟାୟ ସେ ସେହି ଭକ୍ତିର ଲକ୍ଷଣ ବିଷୟ ବର୍ଣ୍ଣନା କରାଯାଇଛି ବିଭିନ୍ନ ସ୍ଥାନରେ ଏହି ଭକ୍ତିର ଲକ୍ଷଣ ବିଷୟ ବର୍ଣ୍ଣନା କରାଯାଇଛି ତେଣୁ ଭଗବାନ ଯେଉଁ କହୁଛନ୍ତି ଯେ ଯେଉଁମାନେ ଇନ୍ଦ୍ରିୟା ଯେଉଁମାନେ ଏଇ ଯେଉଁ ଭକ୍ତିମାନଙ୍କରେ ଯେଉଁମାନେ ଏଇଟା କେମିତି ଆମର ଯେଉଁ କେମିତି ଆମେ ଏସବୁକୁ ଜୟ କରିବା ଏସବୁ ବିଷୟରେ କହୁଛି ଭଗବାନ କହୁଛନ୍ତି ଯେ ଧାୟତ ବିଷାଂଶ ସଂଘାତ ତେଷ ପ୍ରଜାତେ ସଂଘାତ ସଂଜାତ କାମ କାମା କ୍ରୋଧ ବିଜାତେ କ୍ରୋଧାତ୍ମକ ସମୂହ ସମୂହା ସ୍ମୃତି ବିଭ୍ରମ ସ୍ମୃତି ଅନୁସାର ବୁଦ୍ଧିନାଶ ବୁଦ୍ଧିନାଶାତ୍ମସ ଏସବୁ ଗୋଟିଏ ପରେ ଗୋଟିଏ କ୍ରମ ରହିଛି ଆମେ ଯେତେବେଳେ ବିଷ ବିଷୟରେ ଚିନ୍ତା କରୁଛେ ଧାର୍ଯ୍ୟ ବିଷୟାଂଶ ସେତେବେଳେ ଆମର ତା ପ୍ରତି କାମନା ଜାଗ୍ରତ ହେଉଛି କାମନାଟା ଯେତେବେଳେ କାମ କ୍ରୋଧ ବିଜାଉଛି କାମନାଟା ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ ଆମର କ୍ରୋଧ ଆସୁଛି କ୍ରୋଧରୁ କ୍ରୋଧା ଭବତି ସମୂହ ମୋହ ଆସୁଛି ମୋହରୁ ସମୂହ ସ୍ମୃତି ବିଭ୍ରମ ଆମର ସ୍ମୃତି ନଷ୍ଟ ହେଉଛି ସ୍ମୃତି ନଷ୍ଟ ସ୍ମୃତି ଯେତେବେଳେ ନଷ୍ଟ ହେଉଛି ସେତେବେଳେ କ'ଣ ହେଉଛି ନା ବୁଦ୍ଧି ନାଶ ହେଉଛି ଏବଂ ବୁଦ୍ଧି ନାଶା କଣସ୍ୟତି ଆମର ଯେତେବେଳେ ବୁଦ୍ଧି ନଷ୍ଟ ହେଇଯାଉଛି ସେତେବେଳେ ଆମର ପତନ ହେଇଯାଉଛି ତେଣୁ ଅନ୍ତିମରେ ଯେତେବେଳେ ଭଗବାନ ପଚାରିବେ ଅର୍ଜୁନକୁ ଯେ ତମର କଚି ଚେତ ସୁଗମ ପାତ ତ୍ରୟା କେଜଣ ଚେତସା କଚି ଜ୍ଞାନ ସମ୍ମାନ ପ୍ରଣସ୍ତେ ଧନଞ୍ଜୟ ତମର ମୋ ଦୂର ହେଲାଣି ନାହିଁ ଠିକ ଭାବରେ ଶୁଭିଲ ନା ନାହିଁ ଏକାଗ୍ର ଭାବରେ ତେଣୁ ଅର୍ଜୁନ କହୁଛନ୍ତି ମୋର ମୋହ ନଷ୍ଟ ହେଇଛି ନଷ୍ଟ ମୋହ ସ୍ମୃତି ଲଗା ମୋହ ନଷ୍ଟ ହେଲେ ଆମେ ସ୍ମୃତି ଫେରିପାରିବା ଆମେ ଭଗବାନଙ୍କ ସହିତ ଯେଉଁ ରହିଛି ସମ୍ବନ୍ଧ ରହିଛି ସେ ସ୍ମୃତିଟି ଆମର ଭୁଲିଯାଇଛି ଆମେ ହେଉଛେ ଭଗବାନଙ୍କର ଅଂଶ ତେଣୁ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ଅଛି କିନ୍ତୁ ଯେହେତୁ ଆମେ ମୋହଗ୍ରସ୍ତ ହେଇଯାଇଛେ ଆମର ସେ ସ୍ମୃତିଟି ନଷ୍ଟ ହେଇଯାଇଛି କିନ୍ତୁ ଯଦି ଆମର ମୋହ ଦୂର ହେବ ଆମେ ସ୍ମୃତି କ'ଣ ଫେରିପାଇବା ତେଣୁ ସ୍ମୃତି ଫେରିପାଇଲେ ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜ୍ଞାନ ଆମର ଆସିବ ଏ ଗୁରୁଦେବଙ୍କର ଶରଣ କଲେ ସେ ସମ୍ବନ୍ଧ ଜ୍ଞାନ ପ୍ରଦାନ କରନ୍ତି ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧଟି ଆମେ ଜାଣିପାରିବୁ ତେଣୁ ସେଇ ସମ୍ବନ୍ଧ ଜାଣିଲେ ଭଗବାନ ସହିତ ସମ୍ବନ୍ଧିତ ହେବା ପାଇଁ ଯେଉଁ ମାର୍ଗ ତାକୁ କହନ୍ତି ଅଭିଜ୍ଞ ସେଇଟା ହେଉଛି ଭକ୍ତି ଭଗବାନଙ୍କୁ ଆମେ ସେବାରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେବା ସାଧାରଣତଃ ପାଞ୍ଚଟି ସମ୍ବନ୍ଧ ରହିଛି ଶାନ୍ତ ଦାସ ସଖ୍ୟ ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ ଏ ପାଞ୍ଚଟି ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ ଯେଉଁମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ ସମ୍ବନ୍ଧ ସ୍ଥାପନ କରିଛନ୍ତି ସେମାନେ ଏହି ଭକ୍ତି ଦ୍ୱାରା ସେ ସମ୍ବନ୍ଧକୁ ସ୍ଥାପନ କରନ୍ତି ଏବଂ ଅନ୍ତିମ ତତ୍ତ୍ୱ ହେଉଛି ପ୍ରୟୋଜନ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଯେ ଛଅଟି ପ୍ରଶ୍ନ ପଚାରିଛନ୍ତି ଭାଗବତରେ ସ୍ୱର୍ଣ୍ଣକା ଋଷି ସେହି ତିନୋଟି ତତ୍ତ୍ୱ ବିଷୟରେ ପଚାରିଛନ୍ତି ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ ପ୍ରୟୋଜନ ହେଉଛି କୃଷ୍ଣ ପ୍ରେମ ମୁଖ୍ୟପତି ଜୀବ ପାଏ କୃଷ୍ଣ ପ୍ରେମ ଧନ ଭଗବାନଙ୍କର ଭକ୍ତି କଲେ ଅନ୍ତିମ ତତ୍ତ୍ୱ ଯେଉଁ ରହିଛି ଭଗବାନର କୃଷ୍ଣ ପ୍ରେମ, ପ୍ରେମ କୁମାର୍ତ୍ତ ମହା ମହାପ୍ରଭୁ କଥା କହୁଛନ୍ତି। ଇଏ ହେଉଛି ପଞ୍ଚମ ପୁରୁଷାର୍ଥ। ସାଧାରଣତଃ ଲୋକମାନେ ଧର୍ମ କହିଲେ ଚାରି ପୁରୁଷାର୍ଥକୁ ଭାବନ୍ତି, ଧର୍ମ ଅର୍ଥ କାମ ମୋକ୍ଷ। କିନ୍ତୁ ଆମର ପ୍ରକୃତ ଲକ୍ଷ୍ୟ ହେଉଛି କ'ଣ? ପଞ୍ଚମ ପୁରୁଷାର୍ଥ, ସେ ହେଉଛି କୃଷ୍ଣ ପ୍ରିୟ। ତେଣୁ ଭଗବାନ ସହିତ ଯଦି ଆମେ ଏହି ଭକ୍ତି ମାର୍ଗରେ ସମ୍ବନ୍ଧିତ ହେବା, ତାହେଲେ ଆମେ ପ୍ରେମ ପ୍ରାପ୍ତ ହେବ, କୃଷ୍ଣ ପ୍ରେମ ପ୍ରାପ୍ତ। ତେଣୁ ଏଭଳି ଭାବରେ ଯେଉଁମାନଙ୍କର ଭଗବାନ କହୁଛନ୍ତି, ନାସ୍ତି ବୁଦ୍ଧି ଯୁକ୍ତସ୍ୟ ନଚାର ଯୁକ୍ତସ୍ୟ ଭାବନା ନଚାର ଭାବତ ଶାନ୍ତି ଅଶାନ୍ତସ୍ୟ କୁ ସୁଖ ପ୍ରସାଦ ସବୁ ଦୁଃଖାନ। ଯେଉଁମାନେ ଏଇ ରାଗଦ୍ୱେଷରୁ ମୁକ୍ତ ହେଉଛନ୍ତି, ରାଗଦ୍ୱେଷ ମୁକ୍ତୁ ମିଶିଆ ଗୃହେଶ୍ୱରଣ ଆତ୍ମଦୋଷ ବିଧିଆତ୍ମା ପ୍ରସାଦ ଅଛନ୍ତି। ଯେଉଁମାନେ ଗୋଟେ ଜିନିଷ ପ୍ରତି ଆସକ୍ତି ରହିଛି, ଗୋଟେ ଜିନିଷ ପ୍ରତି ବିଦ୍ୱେଷ ରହିଛି, ଯେଉଁମାନେ ଭକ୍ତମାନଙ୍କର ଅବସର ମାନଙ୍କ ସାଙ୍ଗରେ ଏସବୁ ରହିଛି, କିନ୍ତୁ ଯେଉଁମାନେ ଭକ୍ତ ତାଙ୍କର ଏଇ ରାଗଦ୍ୱେଷରୁ ସେମାନେ ମୁକ୍ତ ହେଇଛନ୍ତି, ତେଣୁ ସେମାନେ ଭଗବାନଙ୍କ କୃପା ପ୍ରାପ୍ତ ହେଉଛନ୍ତି। ଯେଉଁ ପ୍ରସାଦ ଦ୍ୱାରା ପ୍ରସାଦ ସର୍ବ ଦୁଃଖାନା ହାନିର ସମସ୍ତ ଦୁଃଖ ଦୂର ହେବ, ଭଗବାନ କୃପା ପ୍ରସାଦ ପ୍ରାପ୍ତ ହେଲା ମାନେ ସମସ୍ତ ଦୁଃଖରୁ ସେମାନେ ମୁକ୍ତ ହେବେ। ପ୍ରସାଦ ସର୍ବ ଦୁଃଖାନା ହାନିର ବଜାୟ, ତେଣୁ ସେମାନେ ପ୍ରସନ୍ନ ହେଲେ, ପ୍ରସନ୍ନ ଚେତୁଶ୍ରୀ ଆସୁ ବୁଦ୍ଧି ପର୍ଯ୍ୟବତିଷ୍ଠରେ ତାଙ୍କର ବୁଦ୍ଧି ପୁଣି ସେମାନେ ସ୍ଥିର ହେବ ବା ସ୍ଥିତ ବ୍ରଜମାନଙ୍କର ତାଙ୍କର ଭଗବାନଙ୍କ ସେବାରେ ସେମାନେ ସବୁବେଳେ ଯୁକ୍ତ ହେବେ। ତେଣୁ ଯେଉଁମାନଙ୍କର ଭଗବାନଙ୍କର ସହିତ ଯୁକ୍ତ ହେଇନାହାନ୍ତି, ନାସ୍ତି ବୁଦ୍ଧି ଯୁକ୍ତସ୍ୟ ନଚାର ଯୁକ୍ତସ୍ୟ ଭାବନା ନଚାର ଭାବତ ଶାନ୍ତି ଅଶାନ୍ତସ୍ୟ କୃତ ସୁଖମ। ଯଦି ଆମର ବୁଦ୍ଧି ଭଗବାନ ସହିତ ଯୁକ୍ତ ହେଇନି, ଆମର ଚିନ୍ତାଧାରା ଭଗବାନ ଭାବନା ଆମର ଭଗବାନଙ୍କ ସହିତ ଯୁକ୍ତ ହେଇନାହିଁ, ତାହେଲେ ନଚାର ଭାଗବତ ଶାନ୍ତି, ତାହେଲେ ସେମାନେ ଶାନ୍ତି କେମିତି ପାଇପାରିବେ? ଭଗବାନ ଛାଡ଼ି ଜଣେ ଯଦି ଶାନ୍ତି ପାଇବା ପାଇଁ ଚେଷ୍ଟା କରିବେ, କେଉଁଠି ଶାନ୍ତି ପାଇବେ? ଅଶାନ୍ତ ସେ କୁଟ ସୁଖ, ଯଦି ଶାନ୍ତି ନ ପାଇବ ସୁଖ କେଉଁଠି ଆସିବ? ଶାନ୍ତି ପ୍ରାପ୍ତ ପଞ୍ଚମଧ୍ୟରେ ଭଗବାନ କହିବେ, ଭକ୍ତାରାମ ଯଜ୍ଞେନ୍ଦ୍ର ପ୍ରସାଦ ସର୍ବଲୋକ ମହେଶ୍ୱରମ ସୁହୃଦମ ସର୍ବଭୂତାନ ଜ୍ଞାନ୍ତମାନ ଶାନ୍ତି ପୁଛନ୍ତି। ଭଗବାନ ଅଛନ୍ତି ଉପଭୋଗକାରୀ, ସବୁକିଛିର ମାଲିକ, ଏବଂ ଭଗବାନ ଅଛନ୍ତି ଆମର ପ୍ରକୃତ ବନ୍ଧୁ। ଏଇ ତିନୋଟି ଜିନିଷକୁ ଯେଉଁମାନେ ଜାଣନ୍ତି, ତାହେଲେ ସେମାନେ ଶାନ୍ତି ପ୍ରାପ୍ତ ହେବେ। ତେଣୁ ଭଗବାନ ଛାଡ଼ି ଯେଉଁମାନେ ଶାନ୍ତି ପାଇବା ପାଇଁ ଚେଷ୍ଟା କରୁଛନ୍ତି, ବହୁତ ପ୍ରକାର ଭୌତିକ ଚେଷ୍ଟା କରୁଛନ୍ତି, ଧନ ସମ୍ପତ୍ତି ରୋଜଗାର କରୁଛନ୍ତି, ସବୁ କରୁଛନ୍ତି, ଉପଭୋଗ କରିବା ପାଇଁ ଚେଷ୍ଟା କରୁଛନ୍ତି, ୟାଦ୍ୱାରା ସେମାନେ ଶାନ୍ତି ପାଇବେ ସୁଖ ପାଇବେ ବୋଲି ଭାବୁଛନ୍ତି, ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ଭଗବାନ ଛାଡ଼ି କେଉଁଠି ଅଶାନ୍ତ ସେଠି ସୁଖ କେତେବେଳେ ସୁଖ ପାଇପାରିବେ? ତେଣୁ ଇଏ ଯେଉଁ ଭକ୍ତି ମାର୍ଗ, ଏ ଭକ୍ତି ମାର୍ଗକୁ ସାଧାରଣ ଲୋକମାନେ ବୁଝିପାରିବେନି। ଜାନିଶା ସବୁ ଭୂତାନା ଯଶ୍ୟାନ ଜାଗ୍ରତ ସଂଯମୀ ଯଶ୍ୟାନ ଜାଗ୍ରତ ଭୂତାନୀ ଜାନିଶା ପ୍ରସୁତ ହୁଏ। ଯେଉଁମାନେ ଭକ୍ତ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କ ସେବା କରିବା। ଯେଉଁ ଭୌତିକ ଉପଭୋଗ ସବୁ ରହିଛି, ଏ ପ୍ରତି ସେମାନେ ଆସକ୍ତ ହୁଅନ୍ତି ନାହିଁ। ତେଣୁ ସାଧାରଣ ଲୋକମାନେ ସେମାନେ ଭାବନ୍ତି ଏ ଭଗବାନଙ୍କର କଥା ସବୁ ରହିଛି, ଏସବୁ ଗୁଡ଼ାକ ହେଉଛି ବେକାର ଜିନିଷ, ଆମେ ଉପଭୋଗ କରିବା, ଧନ ରୋଜଗାର କରିବା, ଏ ହେଉଛି ପ୍ରକୃତ ଆମ ଜୀବନ ଲକ୍ଷ୍ୟ, ଏଇଭଳି ଭାବରେ ସେମାନେ ଭାବନ୍ତି। ତେଣୁ ଯେଉଁଟା ବର୍ତ୍ତମାନ ରାତ୍ରି, ସେଇଟା ସାଧାରଣ ଲୋକମାନଙ୍କ ପାଇଁ ସେଇଟା ହେଉଛି ଦିବସ। ସେମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି, କିନ୍ତୁ ଭକ୍ତଙ୍କର ସେସବୁର କାମନା ନାହିଁ କିଛି, ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ସନ୍ତୁଷ୍ଟ କରିବା। ତେଣୁ ଯେଉଁମାନେ ସମଗ୍ର ଭୌତିକ ଜଗତରେ ଯେଉଁମାନେ ଅଛନ୍ତି, ସେମାନେ ଏ ସଂଜୟ ବ୍ୟକ୍ତିମାନଙ୍କର ଯେଉଁ ରହିଛି, ତାଙ୍କର ଯେଉଁ ଲକ୍ଷ୍ୟ, ସେଇଟାକୁ ସେମାନେ ତ୍ୟାଗ କରିଦିଅନ୍ତି, ଯେଉଁଟା କିଛି ଆମର ଦରକାର ନାହିଁ, ଯେଉଁଟା କ'ଣ? ତେଣୁ ଏସବୁ ଭଗବାନ କହୁଛନ୍ତି, ଜାନିଶା ସବୁ ଭୂତାନା, ଯେଉଁଟା ସମସ୍ତ ଜୀବମାନଙ୍କ ପ୍ରତି ରାତି, ସା ନିଶା ପ୍ରସ୍ତୁତ ହୁଏ। ମୁଁ ମନୁଷ୍ୟ ବ୍ୟକ୍ତି ବା ଯେଉଁମାନେ ସ୍ଥିତ ପ୍ରଜ୍ଞା ବ୍ୟକ୍ତି, ସେମାନେ ହେଉଛନ୍ତି ତାଙ୍କର ସେଇଟା ହେଉଛି ଦିବସ, ମାନେ ଓଲଟା ଜିନିଷ, ଓଲଟା ଓଲଟା ଜିନିଷଟା ସେମାନେ ବୁଝିପାରନ୍ତି ନାହିଁ ଏଇସବୁ ଜିନିଷ ଭକ୍ତି ମାର୍ଗରେ। ତେଣୁ ଏଇଭଳି ଭାବରେ ଆପୂର୍ଯ୍ୟମାଣ ଅଚାପ୍ରତିଷ୍ଠ ସଂଗ୍ରମା ପ୍ରବିଶ ଯଦ୍ବତ୍ तद्वत कामान जो प्रक्षित सर्वी सशांति मापनो तीन काम काम जो मने भगवान पर भक्त तांकर जेंती भगवान उदाहरण देसंती जेंती समुद्र समुद्र रे जेते नदी पड़िले मध्ये आकुर्जमान अचल प्रतिष्ठम से अचल तार तार जो सीमा अच्छी सीमा लंघन करनी वर्षा दिन कितने नदी आज पड़ुच पानी कितने पड़ुच किंतु तार सीमा अचल प्रतिष्ठम समुद्र माम पोजिशन जब समुद्र रे जेवल भाव रे जल प्रवेश कले समुद्र अचल भाव रहे सेवल भाव रहे जो मान भगवान भक्त ताक पाकर जिते कामना आसले मध्ये से सेवल स्थिर रह तो ये वो जो ब्राह्मी स्थिति ये सब ब्राह्मी स्थिति पाठ नयनं प्राप्त गृहति चितसाम अंत कार्य भी ब्रह्म निर्वाण ये स्थिति जो मान जाऊ से मैंने ये ब्राह्मी स्थिति ब्राह्मी स्थिति भगवान भगवत चेतन सुना तेनाली प्राप्त नयन प्राप्त मोह ना मोह स्थित अंत काड़े भी मृत्यु समय ब्रह्म निर्वाण मान भगवत धाम प्राप्त भगवान भक्ति दृढ़ अंतिम स्तर को जाने मृत्यु समय विचलित धीरस्त भगवान तेनाली ब्रह्म निर्माण इच्छे भगवत धाम प्राप्त भाव में भगवंत शेष जय श्री भगवद्गीता की जय श्री भगवान की जय श्री गुरुदेव की।